Was, 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 was?
Was?
एउटा भएको त क्लास होइन पालोटा अछि बोलि अन्धार लाग्छ घन्टा टिके कम गर्नु किछ नै जुट पढ्ल हो है त ज्ञान नमस्ते सारस्वती देवे गौरवाणी पुरचारिणे ्य पंचभक्तात्मकं कृष्णं भक्तरूपस्वरूपकं भक्तावतारं जय श्री कृष्ण चैतन्य
प्रभु नित्यानंद
श्री अद्वैत वेदाधर
शिवासादि गौर भक्त हरे कृष्ण 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 हरे हरे
हरे राम 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 नमो भगवते वासुदेवाय
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 नमो भगवते वासुदेवाय भगवते वासुदेवाय
भगवते वासुदेवाय
नमो भगवते वासुदेवाय
भगवते वासुदेवाय
श्रीमद् भागवतम अष्टम स्कंद ऊनविंश अध्याय चतुर्विंश श्लोक जद्रुच्छयो
जद्रुच्छयो
पपन्नेन
जद्रुचायो पपन्नेन
संतुष्ट वर्तते सुखम न असंतुष्टा त्रिभिलोके जितात्मा प्रसादिते नान असंतुष्ट स्त्रीभिलोके जितात्मा प्रसादिते
ददृच्छयोपपन्नेन
संतुष्टो वर्तते सुखम्
न संतुष्टस्त्रिभिर्लोकैः जितात्मोपसादिते ददृच्छयोपपन्नेन संतुष्टो वर्तते सुखम्
न
संतुष्टस्त्रिभिर्लोकैः जितात्मोपसादिते
আচ্ছা এটা হচ্ছে অধ্যায় নাম বলি মহারাজ নিকট বামন দেব দান ভিক্ষা আচ্ছা শব্দানুবাদ অনুবাদ ভাবার্থ প্রকাশ যদৃচ্ছয়া প্রারব্ধ কর্মবশত উপপন্নেন যা কিছু লাভ হবে সন্তুষ্ট সন্তুষ্ট হওয়া উচিত বর্ততে রয়েছে অসন্তুষ্ট যে অসন্তুষ্ট ত্রিভিলোকে ত্রিভুবনর লাভ ত্রিভুবন লাভ করি মধ্যে অসন্তুষ্ট ত্রিভিলোকে অজিত আত্মা অসংযত ইন্দ্রিয় প্রারব্ধ কর্ম ফলরে যা লাভ হুয়ে তাকে নিয়ে সন্তুষ্ট রহিবা উচিত কারণ অসন্তোষ কেবে বি সুখ প্রদান করি পারিব না যে ব্যক্তি অজিতেন্দ্রিয় সে ত্রিভুবন লাভ করি মধ্যে সুখী হই পারিব না পুনরাবৃত্তি করুন প্রারব্ধ কর্ম ফলরে যাহা লাভ হুয়ে তাকে নিয়ে সন্তুষ্ট রহিবা উচিত কারণ অসন্তোষ কেবে বি সুখ প্রদান করি পারে না যে ব্যক্তি
অজিতেন্দ্রিয়
সে ত্রিভুবন লাভ করি মধ্যে
সুখী
হয়ে পারিব না সুখ যদি জীবনরে চরম লক্ষ্য হুয়ে তাহলে প্রারব্ধ কর্ম ফলরে যা লাভ হুয়ে তাকে নিয়ে সন্তুষ্ট রহিবা উচিত এই উপদেশ প্রহ্লাদ মহারাজ দিয়েছেন সুখে ইন্দ্রিয়কম দৈত্যা দেহ যোগেন দেহিনাম সর্বত্র লভ্যতে দৈবাত যথা দুঃখম দম তথা হে হরে কৃষ্ণ হে দৈত্য কুল উদ্ভব বন্ধুগণ শরীর সহিত ইন্দ্রিয় বিষয়ের সংযোগ অবশত যে ইন্দ্রিয় সুখ তাহা যে কোনসি যোনিরে পূর্বকৃত কর্ম অনুসারে লাভ হইতা এই প্রকার সুখ আপে আপে কোনসি প্রচেষ্টা করি ন করি মধ্যে লাভ হয় শ্রীমদ ভাগবতমরে সপ্তম অধ্যায় 63 সপ্তম ভাগবতম সপ্তম স্কন্ধ 6 অধ্যায় তৃতীয় শ্লোকরে কোহা সুখ লাভ পাই এহা হচ্ছে আদর্শ দর্শন প্রকৃত সুখর বর্ণনা ভগবত গীতার ষষ্ঠ অধ্যায় 21 শ্লোকরে করা হইছে সুখম আত্যন্তিকম জাত বুদ্ধিগ্রাহ্যম অতীন্দ্রিয়ম বেতি যত্র ন চৈবায় স্থিত চলতি তৎপ্রত সেই আনন্দময় অবস্থা সেই আনন্দময় অবস্থারে অপ্রাকৃত ইন্দ্রিয় দ্বারা অপ্রাকৃত সুখ অনুভব হুয়ে এইপরি পারমার্থিক চেতনারে অবস্থিত হই যোগী আউ আত্মতত্ত্ব জ্ঞানর বিচলিত হুয়ন্তি নাহিঁ অতীন্দ্রিয় দ্বারা আত্যন্তিক সুখ অনুভব করিবাকু হুয়ে অতীন্দ্রিয় দ্বারা জড় উপাদানর অজড় উপাদানরে রচিত ইন্দ্রিয় নহিঁ আমি সমস্তে চিন্ময় আত্মা অহম ব্রহ্মাস্মি এবং আমি সমস্তে স্বতন্ত্র ব্যক্তি আমি ইন্দ্রিয়গুড়ি
ଆମ ଇନ୍ଦ୍ରିୟ ଗୁଡ଼ିକ ବର୍ତ୍ତମାନ ଭୌତିକ ଗୁଣ ଦ୍ୱାରା ଆଚ୍ଛାଦିତ ହୋଇଛି ଏବଂ ଅବିଦ୍ୟା ଫଳରେ ଏହା ଆମ ଚେତନାକୁ ଆଚ୍ଛାଦିତ କରି ରଖିଛି। ଜଡ଼ ଇନ୍ଦ୍ରିୟ ଗୁଡ଼ିକୁ ଆମେ ଆମର ପ୍ରକୃତ ଇନ୍ଦ୍ରିୟ ବୋଲି ମନେ କରୁଛୁ। ପ୍ରକୃତ ଇନ୍ଦ୍ରିୟ ଗୁଡ଼ିକ କିନ୍ତୁ ଭୌତିକ ଆବରଣ ଦ୍ୱାରା ଆଚ୍ଛାଦିତ ହୋଇଛନ୍ତି। ଦେହିନସ୍ମିନ୍ ଯଥା ଦେହେ ଜଡ଼ ଉପାଦାନ ଆବରଣ ମଧ୍ୟରେ ରହିଛି ଚିନ୍ମୟ ଇନ୍ଦ୍ରିୟ। ସର୍ବୋପାଧି ବି ନିର୍ମୁକ୍ତମ ତତ୍ପରେ ତେନମ ନିର୍ମଳମ। ଚିନ୍ମୟ ଇନ୍ଦ୍ରିୟ ଗୁଡ଼ିକ ଯେତେବେଳେ ଆବରଣ ମୁକ୍ତ ହେବ ସେତେବେଳେ ସେ ଇନ୍ଦ୍ରିୟ ଦ୍ୱାରା ଆମେ ପ୍ରକୃତରେ ସୁଖୀ ହୋଇପାରିବା। ଚିନ୍ମୟ ଇନ୍ଦ୍ରିୟ ସୁଖର ବର୍ଣ୍ଣନା ଏହିପରି ଭାବରେ କରାହୋଇଅଛି। ଋଷିକେନ ଋଷିକେଶ ସେବନମ ଭକ୍ତି ରୁଚ୍ୟତେ। ଇନ୍ଦ୍ରିୟ ଗୁଡ଼ିକ ଯେତେବେଳେ ଋଷିକେଶଙ୍କ ପ୍ରେମମୟ ସେବାରେ ନିଯୁକ୍ତ ହୁଅନ୍ତି ସେତେବେଳେ ଇନ୍ଦ୍ରିୟ ଗୁଡ଼ିକ ପୂର୍ଣ୍ଣ ରୂପେ ତୃପ୍ତ ହୁଅନ୍ତି। ଇନ୍ଦ୍ରିୟ ତୃପ୍ତି ସାଧନର ଏହି ଉନ୍ନତତର ଜ୍ଞାନ ବ୍ୟତୀତ ଜଡ଼ ଇନ୍ଦ୍ରିୟ ଗୁଡ଼ିକୁ ତୃପ୍ତି ସାଧନ ପାଇଁ ସତ ଚେଷ୍ଟା କଲେ ମଧ୍ୟ କେତେବେଳେ ହେଲେ ସୁଖ ଲାଭ ହୁଏ ନାହିଁ। ମନୁଷ୍ୟ ନିଜ ଇନ୍ଦ୍ରିୟ ସୁଖ ଭୋଗ ବାସନା ବର୍ଦ୍ଧିତ କରିପାରେ ଏବଂ ନିଜର ସେହି ବାସନାକୁ ଚରିତାର୍ଥ କରିପାରେ ଯେହେତୁ ତାହା ଜଡ଼ ଅଟେ, କିନ୍ତୁ ସେ କେବେ ବି ସନ୍ତୋଷ ଏବଂ ତୃପ୍ତି ଲାଭ କରିପାରେ ନାହିଁ। ବ୍ରାହ୍ମଣ୍ୟ ସଂସ୍କୃତି ଅନୁସାରେ ଅନାୟାସରେ ଯାହା ଲାଭ ହୁଏ ତାକୁ ନେଇ ସନ୍ତୁଷ୍ଟ ହୋଇ ଆଧ୍ୟାତ୍ମିକ ଚେତନାର ବିକାଶ ସାଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ତାହେଲେ ମନୁଷ୍ୟ ସୁଖୀ ହୋଇପାରିବ। କୃଷ୍ଣ ଭାବନାମୃତ ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ଏହି ତତ୍ତ୍ୱଜ୍ଞାନକୁ ସର୍ବତ୍ର ପ୍ରଚାର କରିବା। ଯେଉଁମାନଙ୍କର ବିଜ୍ଞାନସମ୍ମତ ଭାବରେ ଆଧ୍ୟାତ୍ମିକ ଜ୍ଞାନ ରହିଛି ସେମାନେ ଭ୍ରାନ୍ତିବଶତଃ ମନେ କରନ୍ତି ଯେ କୃଷ୍ଣ ଭାବନାମୃତ ଆନ୍ଦୋଳନର ସଦସ୍ୟମାନେ ଜାଗତିକ ଦାୟିତ୍ୱକୁ ଏଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ପ୍ରକୃତପକ୍ଷେ ଆମେ ଜୀବନର ଚରମ ସୁଖ ଲାଭ ନିମିତ୍ତ ବାସ୍ତବ କାର୍ଯ୍ୟରେ ନିଯୁକ୍ତ। ଚିନ୍ମୟ ଇନ୍ଦ୍ରିୟ ତୃପ୍ତି ଲାଭ ସାଧନ କିପରି କରାଯାଇପାରିବ ତାହା ଶିକ୍ଷା ଲାଭ ନ କରି ଯଦି ଜଡ଼ ଇନ୍ଦ୍ରିୟ ତୃପ୍ତି ସାଧନ ଚେଷ୍ଟା କରାଯାଏ ତାହେଲେ ନିତ୍ୟ ଆନନ୍ଦ ଲାଭ କରାଯାଇପାରିବ ନାହିଁ। ଶ୍ରୀମଦ୍ ଭାଗବତମ୍ ପଞ୍ଚମ ସ୍କନ୍ଦ ପଞ୍ଚମ ଅଧ୍ୟାୟ ଏକ ନମ୍ବର ପ୍ରଥମ ଶ୍ଳୋକରେ କୁହାଯାଇଛି, ତପୋ ଦିବ୍ୟମ୍ ପୁତ୍ର କାଜେନ ସତ୍ତ୍ୱମ୍ ଶୁଦ୍ଧେ ଯସ୍ମାଦ୍ ବ୍ରହ୍ମ ସୁଖମ୍ ତ୍ୱମ୍ ଅନନ୍ତମ୍। ମନୁଷ୍ୟର କର୍ତ୍ତବ୍ୟ ତପସ୍ୟା କରିବା ଯାହାଫଳରେ ତାର ସତ୍ତା ପବିତ୍ର ହେବ ଏବଂ ସେ ଅନନ୍ତ ଆନନ୍ଦମୟ ଜୀବନ ଲାଭ କରିପାରିବ। ସେ ଉପକାର ସମାପ୍ତ। ପ୍ରାରବ୍ଧ କର୍ମ ଫଳରେ ଯାହା ଲାଭ ହୁଏ ତାକୁ ନେଇ ସନ୍ତୁଷ୍ଟ ରହିବା ଉଚିତ, କାରଣ ଅସନ୍ତୋଷ କେବେ ବି ସୁଖ ପ୍ରଦାନ କରିପାରେ ନାହିଁ। ଯେଉଁ ବ୍ୟକ୍ତି ଅତୀନ୍ଦ୍ରିୟ ଯେ ତ୍ରିଭୁବନ ଲାଭ କରିଛି ଲାଭ କରି ମଧ୍ୟ ସୁଖୀ ହୋଇପାରିବ ନାହିଁ। ଅଧ୍ୟାୟ ନା କ'ଣ, ବଳି ମହାରାଜଙ୍କ ନିକଟରୁ ବାମନ ଦେବଙ୍କର ଦାନ ଭିକ୍ଷା, ସେ ଅଧ୍ୟାୟର ଏ ହେଉଛି କଥା। ଏ କଥାଟା କିଏ କହୁଛନ୍ତି? ଭଗବାନ ବାମନଦେବ। ଭଗବାନ ବାମନଦେବ ଯଦି ଭିକ୍ଷା ଦାନ ଭିକ୍ଷା ପାଇଁ ଧାନ ଅଭିଳାଷରେ ସେତେବେଳେ ବଳି ମହାରାଜ କହୁଛନ୍ତି, ସାରା ତ୍ରିଭୁବନର ଈଶ୍ୱର ତ ମୁଁ, ତମେ ଗୋଟେ ଏତେ ଛୋଟ ଛୋଟ କୁନି କୁନି ପାଦରେ ତିନି ପାଦ କ'ଣ ଭାବୁଛ? କୁଆଡ଼େ କୁନି କୁନି ପାଦରେ ତିନି ପାଦ କ'ଣ ମାଗୁଛି? ଆରେ ଶଶାଗରା ଏଇ ପୃଥିବୀର ରାଜା, ମୁଁ ଗୋଟେ ମାଗିଲେ ଗୋଟେ ଦୀପ ଦେଇଦେବି, ସପ୍ତ ଦୀପ ଅଛି, ଗୋଟେ ଜମ୍ବୁ ଦୀପ ଆଉ ଏଇଭଳି ଆଉ ସାତଟା ଶ୍ୟାମଳ ଦୀପ ଏମିତି ଦୀପ ଗୁଡ଼ା ରହିଛି, ମୁଁ ସାତଟା ଦୀପ ଦେଇ ସାତଟା ଦୀପରୁ ଗୋଟେ ଦୀପ ତୁମକୁ ଦେଇଦେଇପାରେ। ତିନି ପାଦ ମାଗୁଛ କ'ଣ? ତିନି ପାଦ ଗୋଟେ ଭୂମିକା କ'ଣ, ଗୋଟେ ବଡ଼ ଲୋକ ପାଖରେ ଯାଇକି ଛୋଟ ଜିନିଷ ମାଗିବାଟା କେତେ ଇନ୍ସଲ୍ଟ କଥା ନା? ପ୍ରଧାନମନ୍ତ୍ରୀ ପାଖକୁ ଯିବା ଯାଇ କ'ଣ ଟଙ୍କାଟେ ଦେବେ? ଟଙ୍କାଟେ ତ କୋଇ ଭିକାରୀ ବି ଟଙ୍କାଟେ ଦିଏ ତା ନା? ଆଉ ପ୍ରଧାନମନ୍ତ୍ରୀ ପାଖରେ ଯାଇକି ଟଙ୍କାଟେ ଭିକ୍ଷା ମାଗିବାଟା ଯିବ ନା? ସେ ସେ ରାଜା ପାଖରେ ପହଞ୍ଚିକି ତିନି ପାଦ ଭୂମି ମାଗିବାର ଦାନ ହେଲା ନା? ତାହେଲେ ସାର୍ ତାଙ୍କୁ ତ୍ରିଭୁବନ ଈଶ୍ୱର ମୁଁ ମୋତେ ଗୋଟେ ଦୀପ ଦେଇ ସେ କଥା କହୁଛନ୍ତି ଭଗବାନ ବାମନ ଦେବୀ ସେଠି ବୁଝଉଛନ୍ତି। ସୁନ୍ଦର ଶିକ୍ଷା ଯେ ପ୍ରାରମ୍ଭ କର୍ମ ଫଳରେ ଜୀବକୁ ଯେତିକି ମିଳେ ସେ ସେତିକିରେ ସନ୍ତୁଷ୍ଟ ହେବ। ଆଗ ଶ୍ଳୋକରେ କହିଲେ ଯେ ମୁଁ ଯଦି ତିନି ପାଦ ଭୂମି ଲାଭ କରି ସନ୍ତୁଷ୍ଟ ନ ହୁଏ ତାହେଲେ ନବବର୍ଷ ସମନ୍ୱିତ ନବବର୍ଷ ସମନ୍ୱିତ ଗୋଟିଏ ଦୀପ ଲାଭ କରି ମଧ୍ୟ ମୁଁ ସନ୍ତୁଷ୍ଟ ହେବି ନାହିଁ। ସେତେବେଳେ ସାତୋଟି ଦୀପ নটা বর্ষ সতেরো দিন সেতবে সাতটি দ্বীপ লাভ করা মোর ইচ্ছা হয়। যদি মু এই তিনপাদ ভূমি নিয়ে যদি সন্তুষ্ট নই পারে, যে অসন্তুষ্ট যেতে পাইলে সবুদিন অসন্তুষ্ট, তা না যেতে পাইলে কোন কোন অভাব আসে, তো কেই সন্তুষ্ট হয়ে যাব কি কে সন্তুষ্ট হবে না। তিনপাদরে মো মন করছি তিনপাদরে সন্তুষ্ট হবে, আমাদের সারা সংসার গোটে দ্বীপ সাতটা দ্বীপ মিলিগলি নটা বর্ষ মধ্যে মিলিগলি সন্তুষ্ট হয়ে সে তো ভাবনে রিয়েল ঘটনা না না। আজি যে ওয়ার্ড মেম্বর সে কুচি কাল সরপঞ্চ, যে আজি সরপঞ্চ সে কুচি কাল জেলা পরিষদ, আমি কাল যে জেলা পরিষদ কুচি মু এম এল এ, আমি এম এল এ সে কুচি কাল চিফ মিনিষ্টর, চিফ মিনিষ্টর কুচি প্রাইম মিনিষ্টর, প্রাইম মিনিষ্টর হয়ে সারা পরে বি তার কেবে বি শান্তি হবে। সবু জায়গায় দেখুন কি যেতে পাইলে বি কি সন্তুষ্ট নয়, সেই অসংযত ইন্দ্রিয় যার পাইবার লালসা বহুত বিষয় ভোগর বাসনা যা রয়েছে তার সে কৌশি দিন তৃপ্ত হয়ে পারে। সেকে তো ভগবান কত সুন্দর ভাবে এটি বুঝাও যে যা পাইলে সে কৌশিতে কৌশি দিন সন্তুষ্ট হবে না, এইটা হচ্ছে সবুজ বড় কথা। সেটি প্রারব্ধ কর্মফলের যা লাভ হয় সেতিকি সন্তুষ্ট হবে। সেটি আমি যেত পচারা যায় না যে ভাই ভালো অনেক না, দেখছেন সেসব্ত মিলিকি বি আমি সন্তুষ্ট হয়ে পারি না, নহলে কমরে বি সন্তুষ্ট। সেইপাই প্রথম প্রধান কথা হচ্ছে ইন্দ্রিয় আমার লালসা পাইবার মহারাজ চশমাটা আগে দিও পিন্ধন যে সে কথা কুচি আমি যেতে পচরা হচ্ছে আমি কেমিতি অনেক আমি কৌ ভালো অছি প্রারম্ভ অনুসারে যেতে মিলি সেটি সন্তুষ্ট। আমি পচারা বেলকু আমি সে কথা কুয়া লোক কহিকি কুচি যে হ্যাঁ ভালো অছি দেখি আমি যে পচরা হচ্ছে কিন্তু আমি ভালো কুচি কী না প্রভুপাদ এনে গোটে আউটে তাঁর ভজন কৌছেন চিররোগী ভবদুখী শয্যাতে শুইয়া ভালো আছি বলি কে হাসিয়া হাসিয়া দুঃখ লাগে হাসি পায় তার ভালো থাকার কথায় কেউ ভালো না এথা তবু ভালো বলে এটি কেই ভালো নাই দুনিয়ার অছে সংসার হচ্ছে দুঃখময় 100% এই সংসারটা এই প্ল্যাটফর্মকে যে আছে দুঃখ পাই এটিকে আসে পনিশমেন্ট জেল কিন্তু বাধ্য কিন্তু কুয়া হচ্ছে কোণ আমি দেখলে ভালো কুচিনি প্রপাত কুচি চিররোগী যে শয্যার শুয়েছি সে যেত তা পচরা হচ্ছে কেমিতি হচ্ছে বেড্রে পুরা বেড্রে পারালি সে কথা কে উঠিব না ভালো আছে দাঁত গিজড়ি কহ ভালো আছে ভালো আছে সি ভালো কে নাই সংসার সবু লোক দেখুন সমস্ত পচারত দেখ সমস্ত কে ভালো না রিয়েল তা পাখ কিন্তু দেখালে হ্যাঁ ভাই ভালো আছি চাল যাচ্ছি দিন এমনি কুচেন সমস্ত কী কুচি না এটাকে বি কহ এই হচ্ছে সে শ্লোকর কথা কিনা মতো এই সংসারে মো পূর্বকৃত কর্মানুসারে ভগবান যেত সুখ দিয়েছেন আপনার আসছেন না আচ্ছা এমনি আগে আসুন প্রারব্ধ কর্মানুসারে জীবকু যাবেন যেভাবে স্যার আজ একাদশী সেই প্রারব্ধ কর্মানুসারে আমি যেত সুখ মিছে ভক্ত সেটিকিটা সন্তুষ্ট ভাবিবা দরকার হ্যাঁ জীবনে সবুলে যদি অসন্তুষ্টরে কে রয়ে হ্যাঁ মতো এটা পাইল নাই সেটা পাইল নাই সেটা পাইল নাই ইয়ে হেলা নাই সে হেলা কোন সুখ পাইবে কি আহরি বেশি দুঃখী হব যেতকি পাইছি সেতকি রহছি যা পাইবা তার কর্ম করুছি কর্মানুসারে যেতকি মিলিব সেতকি কমসে কম মনকে বুঝিয়ে দরকার মন মো পূর্বকৃত কর্মানুসারে মতো এতকি মিলিবা দিলা সেতকি সন্তুষ্ট রয়েছে আর যদি সে অসন্তুষ্ট লাভ কিছু নাই বেশি আহরি অশান্তি দুঃখ অনর্থ বেশি ঝগড়া করব ইয়ে সাংরে এ বহু অনর্থ হব সেটি আমি আমি এইটাই বুঝ আমি জাঁচ সংসার কি ভালো নাই কিন্তু আমি ভালো কহবাই পড়ছে কিনা ভগবান থ্যাঙ্কস জনাই এত বড় গহিত অপরাধী যে মতো কৃপা করি আপনার যথেষ্ট ভালো রাখছেন পূর্ব জীবন এই জীবনের কোনো কত পাপ কত অন্যায় অত্যাচার আমি করছি জীবন কত জীব কষ্ট দিয়েছে তাপরে বি আমি কত ভালো রয়েছেন সেই পরিমাণে আমি সব দুঃখ পাইছি পাই না তা বুঝবাই পড়ব যে ভগবান বহুত ভাল রকি সে ভগবান কু থ্যাঙ্কস জনাই পড়ব আ ভালো অছি বলি মনকু মানিয়া পাই পড়ব যে ভালো অছি মু সংসারে সমস্ত ভালো অছি মু যেতে বড় পাপি মো যেতে পাইবা কথা তাটু মানে বহুত ভালরে মতো কিছু সংসারে দুঃখ মিলিনি মু বহুত ভালো রয়েছে কিন্তু এনে ভাবি রক্ষা পাই পড়ব ভিতরে যে এই জায়গাটা কিন্তু ভালো রহিবার জায়গা নয় মতে যেকোনো উপায়ে এই এই জায়গাটা এই সংসার মায়ার সংসার এটি যে আসে কে দুঃখ এই দুঃখ কে সুখী রয়ে সেটা মধ্যে একটু উত্তীর্ণ হয় প্রভুপাদ ইয়া পরিপ্রেক্ষিতে বহু সুখ না প্রহ্লাদ মহারাজ কবি যে সে তার দৈত্যকূল বন্ধু মানুষ সমস্ত সেই কথা কৌছেন শরীর সহ ইন্দ্রিয় বিষয়ক সংযোগবশত যে ইন্দ্রিয় সুখ তাহা যেকোন জনির পূর্বকৃত কর্ম অনুসারে লাভ ইন্দ্রিয় সুখ ভৌতিক সংসার যে সুখটা যে পাওছে এটা যেকোন শরীরে পাইব আহার নিদ্রা ভূমিমূত্র চারটা সুখ তো সংসারে আর কোণ অনেক সেটা যেকোন জীব শরীরে মিলব সংসারী লোক যে সুখী বলে কুচি মুখে সুখী অছি আর প্রচেষ্টাটা তার সুখী পাই তো যেকোন ইন্দ্রিয় তাকে সুখ মিলে সুখটা মিলব যে যেকোন ইন্দ্রিয় তাকে সুখ মিলব কাই না মনুষ্য এই জীবনে কঠোর পরিশ্রম কঠোর সংগ্রাম করছি এই এই জীবনে তার ঈর্ষা ভাব রয়েছে পূর্ব হিংসা ভাব রয়েছে পশু জীবনে বি সেটা কিছু ফরক নাই পশু জীবন এই জীবন ভিতরে সেই যেহেতু সে কোনসি ফরক নাই সুখ একা যা পাখি যেত আসিয়া কথা আমি সংসারে আসি দেখছেন আমি শুধু নুহে যে ভগবান বড় বড় ভগবত ভক্ত মানে স্বয়ং ভগবান বি আমি আগে মানে যেতে বেদ বৈদিক শাস্ত্র আমি অধ্যয়ন করছে সেতু আমি বুঝিপারছেন যে মানে যেমনি কহতি না মহিমণ্ডল দেহ বই দেবতা হলে বি মরে সমস্তে দুঃখী ত্রিতাপ দুঃখ সমস্ত ভোগ করি আব্রহ্ম ভুবন আলোক পুনরাবর্তন সমস্ত আপ্লুবন্তি মহাত্মন দুঃখালয় অশ্বাস সম্মাই সমস্ত আব্রহ্ম ভুবন আলোক পুরা ব্রহ্মা ঠার আপ্লোক করে পুরা নিম্ন লোক পর্যন্ত সমস্ত জীব সংসারে দুঃখী কাহাপাই এই এই প্ল্যাটফর্মটা কাহাপাই সুখর জায়গা নয় এটি যে আসি চেষ্টা করে সংসারে সুখ করে রহবি এটা হচ্ছে বৃথা ভাবনা আর লালসা এটি সুখী কে নাই সে সুখর লালসা জীব ভিতরে তুটিয়া পড়ব বাস্তব সুখর অন্বেষণ করা পড়ব সেই অন্ধ্র অর্জুন ভগবান নির্দ্বন্দ্ব নিত্য সত্যস্থ তা স্থিতি এ সংসার রাগ দেশ এই যে স্থিতির তুমি রয়েছ রজগুণর এই গুণর প্রভাব তিন ত্রিগুণর ভিতরে যেত জীব অছি তা কত দুঃখ কত সুখ এই প্রত্যয়মান হচ্ছে এইটা হচ্ছে ঘটনা কত পাপ কত পুণ্য কত দিন কত রাতে কত শীত কত গ্রীষ্ম এইগুলা হচ্ছে কিন্তু তো ইয়া ঊর্ধ্ব ইয়া ইয়া ঊর্ধ্বকে যা পাই পড়ে যে শোকটা ভারত মানে তা ঊর্ধ্ব উপরক যা এই গুণর এ সপ্তরজ তোম তিনটা গুণ আছে গুণর ঊর্ধ্বকে গেলে যাই শুদ্ধ লাস্ট ন সৌজতি ন কাক্ষ সেমতি গোটে স্থিতিকে যা পাই পড়ে এটি মোর কিছু ভাসি যায়নি কি আসি নাই কিছু যায়নি এটি চালি গলি মোর কিছু যায় নাই আসে নাই এই কিন্তু জীব যেতে সংসার ভিতরে আবদ্ধ সেতবে সে মনে করছে সংসার ভিতরে মু জন ব্যক্তি বিশেষ মোর এটা চালি গলা মোর এটা রহিগলা এই জ্ঞান রয়েছে বলে এই জড় দেহটা কত আমি সুখ সুখে যাই পড়ুনি না টিকিয়ে শারীরিক ডিমান্ড যেত অপূর্ণ হচ্ছে যেটা লালসা হয়েছে খাইবা আজ যেটা পাই পাই ইচ্ছা হয়েছে পাইবা সেটা যেত অপূর্ণ হচ্ছে মনের দুঃখ হচ্ছে বুঝলি সে আসক্তি গোটে এমনি জিনিস যে শরীর হলে অছে কোণ কোণ চেতন বস্তু প্রতি নহলে বি জড় বস্তু প্রতি আসক্তি নাই ফট পলঙ্ক লুগা পটা মোবাইল টেপ কেতে প্রতি জীব আসক্ত হয়ে যাবে বুঝলি না আসক্তি গোটে জীব সে কেবে ছাড়বনি এইটা হচ্ছে ঘটনা যেকোন চেতন বস্তু হোক বা জড় বিষয়বস্তু হোক লোকর কনসিয়াসনেস কোনসি বিষয় না বিষয়বস্তু রয়ে সে ঘরে রো মন্দিরকু যাও বা যেতে বড় সন্ন্যাসী স্থিতি হয়ে গুরু স্থিতি পড়ে যাও আমি সংসার যেতে স্থিতি যদি তার সংসার জড় বিষয়বৃত্তি আসক্তি রহিগলা কোনসি মতে সংসারে জীব রয়েছে অনেক কিছু প্রাপ্ত কিন্তু তা অন্তরর ভাবনা ন পাইলা বেলা তা মনে কেতে ওয়েডি হচ্ছে এটা পাইপারি না তাহলে সেতু বুঝা পড়ে তার তাহার ভৌতিক সংসার ভৌতিক বিষয়বৃত্তি তার যথেষ্ট আসক্তি হচ্ছে সেটি তার সাধনার স্থিতি এপর্যন্ত বহুত কম আসক্তি রয়েছে মানে পাই এটা পাইলে মানে মনের দুঃখ আসুছে এই হচ্ছে পাইলে সুখে সু অনুদ্বিগ্ন মানা দুঃখে সুবিগত সুখ হইলে বেলা বহুত খুশি আর দুঃখ হইলে বেলা রাম রে মানে কান্দিকে গড়াগড়ি বলে ইয়া হয়ে গেল সে হয়ে গেল ଭଗବାନ ମାନେ ଯେତେବେଳେ ଭଲ ହଉଥିଲା ଭଗବାନଙ୍କୁ ଦିନେ ଡାକୁନଥିଲେ, ଯେତେବେଳେ ବିପଦ ହେଲା ଠାକୁରଙ୍କୁ ଗାଳି ଆରମ୍ଭ ହେଲା, ପୂଜା ଆରମ୍ଭ, ଯଦି ପୂଜା ନ କଲା, ଯଦି କିଛି ନ ମିଳିଲା ତ ଗାଳି ଆରମ୍ଭ ହେଲା, ଏ ହେଉଛି ପଟେଲ। କିନ୍ତୁ ବାସ୍ତବିକ କାହିଁକିନା ସ୍ୱାର୍ଥୀ ଜୀବ ଲୋକ ନା ସଂସାରର, ସେଇଟା ବୁଝିବା ପାଇଁ ପଡ଼ିବ ଜୀବନରେ ଯେ ଉନ୍ନତ ସୋପାନକୁ ଯେତେବେଳେ ଯିବ, ଏ ସମସ୍ତ ସ୍ଥିତିର ଉର୍ଦ୍ଧ୍ୱକୁ ଯିବ ଚାଲିବ, ଏଗୁଡ଼ା କିଛି ଫରକ ପଡ଼ିବ। ଭଗବାନ ଋଷଭ ଦେବ କିଛି ଫରକ ନଥିଲା, ଭଗବାନ ଋଷଭ ସଂସାର କ'ଣ ଜଡ଼ ଭରତ ଜୀବନ, ଯିଏ ଯାଇଥିଲା ଆସିଥିଲା, କ'ଣ ଆସିଲା କ'ଣ ଚାଲିଥିଲା। ରାଜା ରୋହଗଣ ମାନେ ନିଜକୁ କେତେ ଯିଏକୁ କେତେବେଳେ କିଏ କେଉଁ ଅଭିନୟ ରହିଛି ସେ କ୍ଷେତ୍ରରେ ସେ ତାକୁ ନିଜକୁ ଶ୍ରେଷ୍ଠ କର। ରାଜା ରୋହଗଣଙ୍କୁ ଯେତେବେଳେ ନେଇକି ସେ ଗଙ୍ଗା ସାଗର ଯେତେବେଳେ ଯାଉଛନ୍ତି ତ କ'ଣ ପାଇଁ ଯାଉଛନ୍ତି, ଭଗବତ କଥା ଶୁଣିବେ ସବୁ, ପୁଣି ଶିବିକା ବାହକ ମାନଙ୍କୁ ବୋହିକି ମାନେ ନେଇକି ଯାଉଛନ୍ତି, ମାନେ ଭଗବତ ସଙ୍ଗ ସାଧୁ ସଙ୍ଗ କରିବେ, ପୁଣି ଯାଉଛନ୍ତି ଶୀଘ୍ର ଚାଲ ବୋଲି କହୁଛନ୍ତି, ପୁଣି କ'ଣ କରୁଛନ୍ତି ଯେ ଅନ୍ତରରେ ବାସନା କ'ଣ ଯେ ଯେଉଁମାନେ ଶିବିକା ବାହୁଛନ୍ତି ଠିକ୍ ବୋହୁନାହାନ୍ତି ବୋଲି, ଜଡ଼ ଭରତକୁ ଯୋଡ଼ିଥିଲେ ଯେତେବେଳେ ବୋହି ପାରୁନି ବୋଲି ବ୍ୟତିକ୍ରମ, ସେତେବେଳେ ଭର୍ସନା କରୁଛନ୍ତି, ପଦାଘାତ କରୁଛନ୍ତି। ତ କଥା ହେଉଛି ଜଣେ ଯଦି ମାନେ ମାନେ ତାହେଲେ ତାଙ୍କର ସାଧାରଣ ସ୍ଥିତି, ଆମେ ବି ଜଣେ ସାଧକ ନା, ସିଏ ବି ଯାଉଛନ୍ତି ସାଧୁ ସଙ୍ଗ କର, ରାଜ୍ୟ ଛାଡ଼ିକି ଯାଉଛନ୍ତି କେଉଁଠି ସାଧୁ ସଙ୍ଗ କରିବା ପାଇଁ, ଗଙ୍ଗା ସାଗର କପିଳ ମୁନିଙ୍କ ପାଖକୁ, ତ ସେଠିକି ଯାଉଛନ୍ତି ସଙ୍ଗ ଲାଭ କରିବେ ସାଧୁଙ୍କ ସଙ୍ଗ। କିନ୍ତୁ ବୋହିବା ଲୋକର ଟିକେ ଗଡ଼ବଡ଼ ଗଡ଼ବଡ଼ ହୋଇଯିବ, ତାଙ୍କ ଶରୀରକୁ କ୍ଲେଶ ହେଉଛି ବୋଲି ସେ ଧିକାର କରୁଛନ୍ତି, ଜଡ଼ଭରତକୁ ଧିକାର କଲେ ନା, ଯେଉଁ ଧିକାର ପଦସ୍ପର୍ଶ ହେଲା ତାଙ୍କର ପରିଣତିଟା ହେଉଛି ସେ। ଦେଖନ୍ତୁ ଏଇଟା ହେଉଛି ସଂସାର ବ୍ୟତିକ୍ରମ। ସଂସାର ବ୍ୟତିକ୍ରମ କ'ଣ ମାନେ ସାଧୁ ସଙ୍ଗ କରତେ ଯାଉଛି, ଚେତନା ତାର କେତେ ଉନ୍ନତ, କିନ୍ତୁ ମୁଁ ସୁଖ ପାଇପାରିଲିନି କାହିଁକି, ତାର ଡିମାଣ୍ଡ ଅଛି ସାଧୁ ଜୀବନରେ ବି ଆମର ଆଶ୍ଚର୍ଯ୍ୟ କି ନା, ମୁଁ ମହାନ ସାଧୁ ହେଇଗଲି କିନ୍ତୁ ମୋ ଜୀବନରେ ବିଶ୍ୱ ସୁଖର ବାସନା ଅଛି ନା ନାହିଁ, ମୋତେ କାହିଁକି ମୁଁ ଭଲରେ ଗଲିନି, ମୋତେ କାହିଁକି ଶିବିକା ବା ମାନେ ଭଲରେ ବୋହିକି ନେଲେନି, କାହିଁ ଟିକେ ଚାଲିବା ଲୋକଙ୍କୁ କେତେ କଷ୍ଟ ତାର ଚେତନା ଆଇଲାନି। ସେ ଯିଏ ଦେଖିଥାନ୍ତ ଆତ୍ମଜ୍ଞାନ ଉଦୟ ପାଇଁ ଯିଏ ଯାଉଛି, ସେ ଦେଖିଥାନ୍ତି ସିଏ ଚାଲିକି ଯାଇଥାନ୍ତା, ତୁ ରାଜା ବୋଲି ଠିକ ଅଛି ଶିବିକା, ଯଦି ଶିବିକାଟା ଠିକ ହେଇ ପୁଣି କ'ଣ ପାଇଁ ଜଳଭରତ ପଦ ସବୁ ହେଉଛି, ପିପିଲିକା ପିମ୍ପୁଡ଼ି ମାନେ ଜୀବ କଟିଟ ଯାଉଛନ୍ତି, ଇଆର ନେଚର ହେଉଛି କ'ଣ ଜୀବ କଷ୍ଟ ମାନେ କାଳେ ପାଦ ପଡ଼ିଯିବ ସେମାନଙ୍କୁ ଡେଇଁ ନେଇ ଯାଉଛି, ଅନ୍ୟ ମାଙ୍କ ମାନେ କ'ଣ କରୁଛନ୍ତି ପୁରା ମାଡ଼ି ମୁଡ଼ାକି ଚାଲୁଛନ୍ତି, ଇଏ ତ ଆତ୍ମଜ୍ଞାନୀ ଯିଏ ଆତ୍ମଜ୍ଞାନୀ ସେ କେମିତି ଯାଉଛନ୍ତି ନା, ସେ ଜାଣିଛନ୍ତି କାଳେ ଏଇଭଳି ସଂସାର ସବୁ ଜୀବାତ୍ମା ହୃଦୟରେ ଭଗବାନ ବାସ କର, ସେଥିପାଇଁ ସେ ଡେଇଁ ଡେଇଁକା ଯାଉଛନ୍ତି, ଡେଇଁ ଡେଇଁକା ଯାଉଛନ୍ତି, ଟିକେ ପାଦ ପଡ଼ିବନି ଜୀବଙ୍କ ଉପରେ ସେଭଳିଆ ଯାଉଛନ୍ତି, କିନ୍ତୁ କଷ୍ଟ ହେଉଛି ଗାଁକୁ ରାଜାକୁ ମାନେ ଟିକେ ଏପଟ ସେପଟ ଏପଟ ସେପଟ ଢଳ 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 ହେଉଛି ବୋଲି, ଆରେ ତୁ ତ ବୁହା ହେଇକି ଯାଉଛୁ ଟିକେ ଢଳ ଢଳ ବୋହିବା ଲୋକକୁ ଆଦୌ ଆହୁରି କେତେ କଷ୍ଟ ହେଉଛି, ସେଥିରେ ସେ ବିରକ୍ତ ହେଇକି ମାନେ ସୁଖର ଟିକିଏ କମିଗଲା ବେଳକୁ କିଏ କାହା ମୁହଁକୁ ଅନେଇବ, ଏ ସଂସାର ଟାଇମ୍ ସୁଖ କମିଗଲା ମୋର ସୁଖ ପାଇବା ଲାଳସା, କେହି କାହାକୁ ଟିକେ ସୁଖରେ ଯଦି ଅଭାବ କରିଦେଲେ ସେତେବେଳେ ସଂସାରଟା କେହି କାହାର ହେଇଯିବନି। ସେ କଥା ଆମେ ବାରମ୍ବାର ବାରମ୍ବାର ଆଲୋଚନା କରୁଛନ୍ତି ଯେ ଏଇ ଜଡ଼ ଜଗତର ହେଉଛି ଏଭଳିଆ, ସେଥିପାଇଁ ଆମେ ଆଗ ଆଗ ଆଲୋଚନା କରି ନା ମାତା ସୀତା ସେଇ ଶିକ୍ଷାଟା ହିଁ ଦେଇଥିଲେ, ଏ ସଂସାର ଏଇଭଳିଆ ସୁଖରେ କରୁଛନ୍ତି ସେଭଳିଆ ତ ଏକ୍ଜାମ୍ପଲ ବହୁତ କ'ଣ ଏକ୍ଜାମ୍ପଲ କ'ଣ କ'ଣ ଶିକ୍ଷା ଗ୍ରହଣ କରୁ ସୁଖ ନ ସଂସାରରେ ବି ଏମିତି ସନ୍ଥ ରହିଛନ୍ତି, ସାଧୁସନ୍ଥମାନଙ୍କ ଜୀବନରେ କ'ଣ ଉଦାହରଣ ହେଇଯିବ, ସାଧୁସନ୍ଥ ହଉ ବା ପୁରାଣ ସୁଖର ଟିକିଏ ଲେସ୍ ମାତ୍ର ଉଣା ହେଇଗଲା ବେଳକୁ ମାତା କହିଯାଇଛି ରାମଙ୍କୁ କେତେ ଭଲ ରୋଗ ଥିଲେ, ଦୁଷ୍ଟ ଲୋକ ସଙ୍ଗରେ ପଡ଼ିକି ମନ୍ତ୍ରା ବୁଝିଲେ ସାଙ୍ଗେ ସାଙ୍ଗେ କ'ଣ ହେଲା, ତୋ ତୋ ପୁଅ ରାଜା ହବନି ରାମ ରାଜା ହବ, ସାଙ୍ଗେ ସାଙ୍ଗେ ରାତାରାତି କେତେ ନିୟମ ଚେଞ୍ଜ ହେଲା, ସବୁକିଛି ବଦଳିଗଲା ଗଲା ନା ନାହିଁ, ଯେ ସଂସାର ସୁଖର ବାତାବରଣଟା ହେଇଗଲା ପ୍ରତ୍ୟେକ କ୍ଷେତ୍ରରେ, ସମସ୍ତେ ସଂସାର ନିଜର ସୁଖ ନିଜର ମର୍ଯ୍ୟାଦା ପାଇଁ ଆକ୍ଚୁଆଲି ଜୀବାତ୍ମାର ସ୍ଥିତି ନ ବୁଝିପାରିଲେ ଏଇଟା ହିଁ କରୁଛି, ନିଜର ପ୍ରତିଷ୍ଠା ନିଜର ସ୍ୱାଭିମାନ ସବୁ ବଜାଇ ରଖିବା ପାଇଁ ସଂସାର ଯିବ ଏତେ କର୍ମ କରୁଛି କରୁଛି ନା ନା, ମୁଁ କେମିତି ସଂସାରରେ କିଏ କେତେ ପାପକୁ ଲୁଚେଇକି ରଖୁଛି ରଖୁନି, ଆମେ ଆମ ମୁଁ ମୋ ପାପ କଥାଟା ଯଦି ବାହାରେ ଡିକ୍ଲାର ହେଇଯିବ ମୁଁ ଏତେ ବଡ଼ ପାପି ଥିଲି ବୋଲି ମୋର ଏଇ ଇଏ ନିନ୍ଦା ଥିଲା ବୋଲି, ତ ସେତେବେଳେ ମୋ ନିନ୍ଦା ହବ ଯଶ ନିନ୍ଦା ହବ, ସେଇଟାକୁ ଢକିବା ପାଇଁ ସେ କେତେ ମିଛ ନ କହୁଛି କହୁଛି ନା ନା, ହଜାର ହଜାର ମିଛ କହିଯାଉଛୁ, ଗୋଟେ ଗୋଟେ ପାପକୁ ଢଙ୍କିବା ପାଇଁ ହଜାର ହଜାର ମିଛ କହିବା ପାଇଁ ସେ ପଛଉନି, କିନ୍ତୁ ପରିଣତିଟା କ'ଣ ତାକୁ ଦଣ୍ଡ ହୋଇଯିବା ପାଇଁ ପଡ଼ିବ ନା ନା, ଭଙ୍ଗିବା ପାଇଁ ପଡ଼ିବ, ଏଇଭଳିଆ ହେଉଛି ପ୍ରାକ୍ଟିକାଲ କଥା ଜୀବନ। କିନ୍ତୁ ବହୁ ବହୁ ଉଦାହରଣ ଶାସ୍ତ୍ରରେ ରହିଛି ଯେଉଁମାନେ କି କ'ଣ କରୁଛନ୍ତି, ସୀମିତ ସ୍ୱାର୍ଥ ପାଇଁ ମହାନ ମହାନ, ସେଥିପାଇଁ ଶାସ୍ତ୍ର ବାର ବାର କହିଛି ସୀମିତ ସ୍ୱାର୍ଥ ପାଇଁ ମହାନ ସ୍ୱାର୍ଥ ପାଇଁ ସୀମିତ ସ୍ୱାର୍ଥକୁ ତ୍ୟାଗ କରିବା ଉଚିତ, ତ କରିବା ଦରକାର କରିଦେବା ଉଚିତ। ସେଠି ଆଧ୍ୟାତ୍ମିକ ଜୀବନରେ ପରମ ଆନନ୍ଦ ସନ୍ତୋଷ ଭଗବତ କୃଷ୍ଣ ପ୍ରେମ ପାଇବା ପାଇଁ ହେଲେ ଜଗଡ଼ ଜଡ଼ ଜୀବନର ଯେଉଁ ବିଷୟ ତୃଷ୍ଣା ଯେଉଁ ବାସନା ଯାହା ଯାହା ସୁଖ ଯାହା ଯାହା ଈର୍ଷା ଦ୍ୱେଷ ଯେତେ ସମସ୍ତ ମନ୍ଦ ସ୍ୱଭାବ ଗୁଣ ଆମ ଭିତରେ ବି ତାକୁ ତ୍ୟାଗ କରିଦେବା ଦରକାର। ମହାନ ଆନନ୍ଦ ଦିବ୍ୟ କୃଷ୍ଣ ପ୍ରେମ ଆମକୁ ଲାଭ କରତେ ପଡ଼ିବ। ସେଟା ଲାଭ କରିବା ପାଇଁ ଜଡ଼ ଜାଗତିକ ପଦ ମର୍ଯ୍ୟାଦା ସ୍ୱାଭିମାନ ଯାହା ଅଛି ସବୁ ତ୍ୟାଗ କରିକି ଭଗବତ ଭକ୍ତ ଶୁଦ୍ଧ ଭକ୍ତଙ୍କ ଚରଣରେ ଆତ୍ମସମର୍ପଣ। କାହିଁକିନା ଏଇ ଯୋଉ ମିଥ୍ୟା ଅଭିମାନ ମିଥ୍ୟା ଯୋଉ ଡ୍ରେସ୍ ମିଥ୍ୟା ସଂସାର ଯେତେ ଯାହା ଅଛି ସବୁକୁ ତ୍ୟାଗ ନ କରିଦେନି। ସେଇଥିପାଇଁ ଭକ୍ତିର ସଂଜ୍ଞା କ'ଣ? ଭକ୍ତିର ସଂଜ୍ଞା କ'ଣ? ସର୍ବୋପାଧି ବିନିର୍ମୁକ୍ତମ ତତ୍ପରେତମ ନିର୍ମଳମ ଋଷିକେନ ଋଷିକେଶ ସେବନମ ଭକ୍ତି ଏଇ ସେହି ଶ୍ଳୋକଟା ଏଇଠି କହ ଯେ ସମସ୍ତ ସଂସାରର ଜୀବର ଯୋଉ ଉପାଧି ରହିଛି ଏଇ ଉପାଧିଟାକୁ ତ୍ୟାଗ କରିଦେବା ପାଇଁ ଯଦି ସେଟା କୃଷ୍ଣ ଅନୁକୂଳ ନ ହେବ। ସର୍ବୋପାଧି ବିନିର୍ମୁକ୍ତମ ତତ୍ପରେ ତେନ ନିର୍ମଳ ତାପରେ ହୃଦୟକୁ ନିର୍ମଳ ଉପାଧି ନ ଛାଡ଼ିଲା ପର୍ଯ୍ୟନ୍ତ ସଂସାରରେ ହୃଦୟ କେବେ ନିର୍ମଳ ହେବନି। ମୁଁ କୃଷ୍ଣଙ୍କର କି ମୁଁ ଆକ୍ଚୁଆଲି ସେଟା ଜାଣିବା ଦରକାର। ଋଷିକେନ ଋଷିକେଶ ସେବନମ ଭକ୍ତି ଭକ୍ତି ଯେତେବେଳେ ହେବ ସବୁ ଉପାଧିରୁ ମୁକ୍ତ ହେଇକି ଯେତେବେଳେ ଋଷିକେଶ ଋଷିକେନ ଇନ୍ଦ୍ରିୟ ଋଷିକେନ ସମସ୍ତ ଇନ୍ଦ୍ରିୟକୁ ଋଷିକେଶଙ୍କ ସେବାରେ ନିୟୋଜିତ କରିବା ସେତେବେଳେ ଯାଇକି ଜୀବନରେ ପରମ ଶାନ୍ତି ବା ସନ୍ତୋଷ ଲାଭ କରିଦେବ। ଏଇଟା ହେଉଛି ଘଟଣା। ନଚେତ ପ୍ରଭାତ ଏଇଠି ସେ ଶ୍ଳୋକ କହିଛନ୍ତି ଆଉ ଆତ୍ମଜ୍ଞାନ ଉଦୟ ପାଇଁ ଦେହ ଅସ୍ମିନ ଯଥାର୍ଥ ଜୀବାତ୍ମାର ସ୍ଥିତିଟାକୁ ବର୍ଣ୍ଣନା କରୁଛନ୍ତି। କାରଣ ଆତ୍ମ ଉପଲବ୍ଧି ନ ହେଲା ପର୍ଯ୍ୟନ୍ତ ଜୀବନରେ ପ୍ରକୃତ ଉପଲବ୍ଧି କିନ୍ତୁ ଆମ ଜୀବନରେ ଆବେ ଅଛନ୍ତି ଶରୀର ଅଛି ମାନେ ଶରୀର ଯେମିତି ଡିମାଣ୍ଡ ଅଛି କ୍ଷୀରା ରହିଛି ତୃଷ୍ଣା ରହିଛି ଜାଗତିକ ଭୋଗ ବାସନା ରହିଛି ଶାରୀରିକ ସୁଖ ସଂଯୋଗର ମନ ବାସନା ରହିଛି ଯେମିତି ଅଛି କେମିତି ସେଟା ସହଜରେ ଯାଉନି ଯାଇ ହେଉଛି କି ଇନ୍ଦ୍ରିୟ ଭୋଗର ବାସନା ଜୀବ ଭିତରେ ବାରମ୍ବାର ରହିଛି କ୍ଷୀରା ଗୋଟେ ଇନ୍ଦ୍ରିୟ ଭୋଗର ବାସନା ଇନ୍ଦ୍ରିୟ ତୃପ୍ତି ତ ସେମିତି ପ୍ରତ୍ୟେକଟି ଇନ୍ଦ୍ରିୟ ତୃପ୍ତିର ବାସନା ଶରୀର ଅଛି ମାନେ ଶରୀର ସାଙ୍ଗରେ ଇନ୍ଦ୍ରିୟ ତୃପ୍ତି ଗୁଡ଼ା ରହିଛି ଯେ ଯେତେ ପର୍ଯ୍ୟନ୍ତ ରହିଛି ତାର ଚାହିଦା ମେଣ୍ଟେଇ ନ ହେଇଛି ଚାହିଦା କେବେ ମେଣ୍ଟିବ ଇନ୍ଦ୍ରିୟ ଭୋଗର ବାସନା କେବେ ମେଣ୍ଟିବ ମେଣ୍ଟିବ କୌଣସି ଦିନ ମେଣ୍ଟିବ ଦିନ ପରେ ଦିନ ଚାହିଦା ଆଜି ଯାହା ଭଲ ଖାଇଛି କାଲିକି ଯଦି ଆଉ ଟିକେ କମ୍ ତା ଉଣା ହେଇଗଲା ମନରେ ସାଙ୍ଗେ ସାଙ୍ଗେ ଅସେ ଥାଳିକି ଦାଟିଆ ଫିଙ୍ଗି ଦେଉଛ ସାଧୁ ଜୀବନରେ ବି ହଉନି ଭଲ ହେଲାନି ଇଏ ହେଲାନି। ଆମର ଉଦ୍ଦେଶ୍ୟ ଭଗବାନ ପାଇଁ ବହୁତ ଭଲ ବନେଇବା ଭଗବାନଙ୍କୁ ଆମେ ଦେବା ଯେତେବେଳେ ଭଲ ବନେଇବା କିନ୍ତୁ ମୋ ରେଜଲ୍ଟଟା କ'ଣ ହେଉଛି ମୁଁ ମୋତେ ଆଜି କାହିଁକି ଭଲ ମିଳିଲାନି ମୋତେ କାହିଁକି ଏ ଫେସିଲିଟିଟା ଆଜି ପୁରା ମିଳିଲାନି ତାକୁ ମିଳିଗଲା ମୋତେ କାହିଁକି ମିଳିଲାନି ଏଇଟା ହେଉଛି ଜୀବନରେ ବଡ଼ ପ୍ରୋବ୍ଲେମ। ଆମକୁ ଆଜି ସ୍ଥଳ ସ୍ଥିତିକି ନେଇ ଆସିଛି କିଏ ଫେସିଲିଟି ମୋତେ କାହିଁ ଜଡ଼ ସୁବିଧା ମିଳିଲାନି ଆମ ସଂସାର ଅନର୍ଥ ହେଉଛି କ'ଣ ନାହିଁ ଝଗଡ଼ା ହେଉଛି କାହିଁକି ଭକ୍ତ ଭକ୍ତ ସାଧୁ ଜୀବନରେ ଏକାଠି ରହିକି ବି ଅଶାନ୍ତି ମୋତେ କାହିଁ ଜଡ଼ ମୁଁ କାହିଁ ବଡ଼ ହେଇ ନପାରିଲି ମୋର କାହିଁ ଉପାଧିଟା ଉପରକୁ ନଗଲା ମୁଁ କାହିଁ ଏଇଟା ଏଇ ସୁବିଧା ନପାଇଲି ଏଇଟା ହେଉଛି ପ୍ରୋବ୍ଲେମ। କାହିଁକିନା ଏଇଟା କାହିଁ ହେଉଛି କାହିଁ ଏ ବାସନାଟା ରହିଛି ନା ଅନାଦି କାଳରୁ ସେସବୁ ଫେସିଲିଟି ପାଇ ଭୋଗ କରିକରି ଯିବ ଆସିଛି ତ ଏକା ଦିନେ ସେଟାକୁ ଛାଡ଼ିପାରିବ ଏଇଟା ହେଉଛି ପ୍ରୋବ୍ଲେମ। ସେଥିପାଇଁ ଆମ ଜୀବନଟା ଏଇଭଳିଆ ସାଧୁ ଜୀବନକୁ ଆସିକି ବି ସନ୍ଥ ଜୀବନରେ ବି ଆମ ପାଇଁ ଏଇଟା ହେଉଛି ବଡ଼ ଦୁଃଖ ଦୁଃଖଦାୟକ ତେଣୁକରି ଆଗକାଳ ଜୀବନରେ ଗୁରୁଗୃହରେ ରହିକି ଯେତେବେଳେ ଆଶ୍ରମ ରହୁଥିଲେ ଗୁରୁଙ୍କ ଆଶ୍ରମରେ କେମିତି ଆଣୁ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣ ଯେତେବେଳେ ରହୁଥିଲେ ତ ସେତେବେଳେ କେମିତି ଜୀବନ ବିତାଉଥିଲେ ବଶିଷ୍ଠଙ୍କ ପାଖରେ ଯେତେବେଳେ ଗଲେ ବିଶ୍ୱାମିତ୍ରଙ୍କ ସାଙ୍ଗରେ ରାତି ମାନେ ପଞ୍ଚାୟତ ମାନସରେ ପଢ଼ୁଛୁ ଆମର ଭକ୍ତି ଆମର ରାଧାକୃଷ୍ଣ ଗୁରୁମାନେ କ୍ଲାସ୍ରେ ଶୁଣୁଥିଲି ମାନେ ବ୍ରହ୍ମଚାରୀ ଜୀବନ ଆଶ୍ରମ ଗୁରୁଙ୍କ ନିକଟରେ ବାସ ମାନେ ସେଭଳିଆ ଜୀବନ ଅଛନ୍ତି ନା ସଂସାର ଯେ ତ ରାମ ଲକ୍ଷ୍ମଣ ଦୁଇ ଜଣ ସାରା ପଦ ସେବା କରନ୍ତି ରାତି ବାଜିଯିବ ଗୋଟେ ଆଜି ଗୋଟେ ବାଜିଯିବ ତ ତାପରେ ଗୁରୁଦେବ କେତେବେଳକୁ ନେଇ ଗୁରୁ ଶୋଇ ସାରିକି ଉଠିଲା ବେଳକୁ ଦେଇକି ପଦସେବା ଚାଲ ତେଣୁ ନିର୍ଦ୍ଦେଶ ଦେବେ ଯା ଯାଇକି ଶୋଇବ ନିର୍ଦ୍ଦେଶ ପାଇଲା ପରେ ଯାଇକି ଆସିବେ ଆସିଲା ବେଳେ ଲକ୍ଷ୍ମଣ ପୁଣି ରାମଙ୍କର ପଦ ସେବା କରିବେ ରାମ ତା ନିର୍ଦ୍ଦେଶ ଦେବେ ଲକ୍ଷ୍ମଣ ଆସିକି ତ ଲକ୍ଷ୍ମଣ ତ କ'ଣ କୁହ ପ୍ରଥମେ ତ ଏଇଟା ବନବାସ ନଥିଲା ଫାଷ୍ଟ ଥିଲେ ଗୁରୁ ଆସନ୍ତି ପରେ ତ ବନବାସ ପରେ ସେ ଯୋଦବାସ ନଥିଲେ ସେତେବେଳେ ଯାଇକି ଲକ୍ଷ୍ମଣ ଦୁଇଟା ଶୋଇବେ ଆଉ ସବୁଠୁ ଆଗେ ଉଠିକି ରାମଚନ୍ଦ୍ର ତାପରେ ଉଠି ସାରିକି ରାମଚନ୍ଦ୍ରଙ୍କୁ ଉଠାନ୍ତି ତାପରେ ଗୁରୁଙ୍କୁ ମାନେ ଏଇ ସେଭଳିଆ ଏବେ ସେଭଳିଆ ଜୀବନ ଆନୁଗତ୍ୟ ଜୀବନ ଅଛି ଭଗବାନ ଭଗବାନ ବି ଯେତେବେଳେ ଶିଷ୍ୟତ୍ୱ ଜୀବନ ବିତେଇଛନ୍ତି ସେତେବେଳେ ଆନୁଗତ୍ୟ ଜୀବନ ଆନୁଗତ୍ୟ ଜୀବନ ହେଉଛି ଜୀବନର ଶ୍ରେଷ୍ଠ ଜୀବନ ଆନୁଗତ୍ୟ ତ ଜୀବନରେ ନାହିଁ ଗୋଟିଏ ଜୀବନ କମସେ କମ୍ ଫୁଲି ସରେଣ୍ଡର ହେଇକି ଚାଲିବା ପାଇଁ ନିଜର ଆନ୍ତରିକ ଅଭିଳାଷ ଯାହା ଥାଉନା କାହିଁକି ତ କ୍ଲୋଜ୍ କରିକି କେବଳ ଗୁରୁ ଅଭ୍ୟାସ ଆଉ ନହେଲେ ମାନେ ଜୀବନରେ ଆମେ ଯେଉଁ ପ୍ରକାର ସ୍ଥିତିରେ ଅଛନ୍ତି ଆମ ଇନ୍ଦ୍ରିୟ ଆମକୁ କେବେ ବି ସେଭଳିଆ ଅନୁଭୂତିଟା ଆଣିଦେବୁନି ଆଣିଦେଉଛି ଏତେ ଫୁଲ୍ ସରେଣ୍ଡର କିଏ ହେଇପାରେ ହେବେରେ ଆମ ଗୁରୁବର୍ଗଙ୍କ ଜୀବନ ଦେଖନ୍ତୁ ପ୍ରଭୁପାଦ କେମିତିକି ସରେଣ୍ଡର ହେଇଥିଲେ ଆମ ଗୁରୁ ମହାରାଜମାନେ ଜୀବନରେ ସେ କଥା ମାନେ ସେମାନେ ଆଜି ଆକ୍ଚୁଆଲି ଜଣେ ଶିଷ୍ୟ ସିଏ ଗୁରୁ ହେଇପାରେ ଯେଉଁ ଶିଷ୍ୟ ତା ଗୁରୁଙ୍କର ପୂର୍ଣ୍ଣ ଆନୁଗତ୍ୟରେ ଅଛି ଶିଷ୍ୟର କ୍ୱାଲିଟି ସେଇଠି ସେ ଆଉ କିଛି ଶିଷ୍ୟର କ୍ୱାଲିଟି ଦରକାର ନାହିଁ ଯିଏ ଉପଯୁକ୍ତ ଶିଷ୍ୟ ସେ ଉପଯୁକ୍ତ ଗୁରୁ ଯିଏ ଉପଯୁକ୍ତ ଶିଷ୍ୟ ସେ ହେଉଛି ଉପଯୁକ୍ତ ଗୁରୁ ସେଇଟା ହେଉଛି କଥା ତ ସେମାନେ ଜୀବନଟା କେମିତି ବିତେଇଛନ୍ତି ତାଙ୍କ ଜୀବନରେ ଭାବିବାକୁ ସମୟ ନଥିଲା ଯେ ଗୁରୁ ମହାରାଜ ମାନେ କହନ୍ତି ନା ତାଙ୍କ ଜୀବନରେ ସମୟ ନଥିଲା କେତେବେଳେ ବିଷୟ ସୁଖ ଭୋଗ କରିବେ କି କ'ଣ ଜଡ଼ ବିଷୟର ଭାବନା ତାଙ୍କୁ ଭାବିବାକୁ ସମୟ ନଥିଲା ସେଠି ଫୁର୍ସତ ନଥିଲା ଏତେ ତାଙ୍କ ଗୁରୁଙ୍କ ସେବାରେ ଥିଲେ ଏତେ ନିଷ୍ଠା ହବ ଚିନ୍ତା କରନ୍ତି ସେଇଟା ପ୍ରପାତ କହିଛନ୍ତି କ'ଣ ଶିଷ୍ୟ ହେବାକୁ ହେଲେ କୁକୁରର ଏକ୍ଜାମ୍ପଲ୍ ଦେଇଛନ୍ତି ନା କୁକୁର କାନ୍ଟା କହିଛନ୍ତି ନା ପ୍ରପାତ ମନେ ନାହିଁ କାନ୍ କ'ଣ କ'ଣ କୁକୁର ଏକ୍ଜାମ୍ପଲ୍ ଦେଇଛନ୍ତି ମନେ ନାହିଁ ହଁ ଯେଉଁ କୁକୁର ଏକ୍ଜାମ୍ପଲ୍ କ'ଣ ମନେ ନାହିଁ ସବୁଥର ଶୁଣୁଛି ଭୁଲି କ'ଣ ପ୍ରପାତ କହିଲେ ଶିଷ୍ୟ ହେଲେ କେମିତି ହେବା ପାଇଁ କହିଲେ ତ ଜଣେ ମାଲିକ ଗୋଟେ କୁକୁର ରଖିଥିଲା ଆମେ ବହୁତ ଥର କ୍ଲାସ୍ ହେଇଛି ମହାଭାରତରୁ ଏଇଟା କହିଛନ୍ତି ମନେ ପଡ଼ୁ କୁକୁର ରଖିଥିଲା ତଥାପି ମନେ ରିମାଇଣ୍ଡ ହେଇଯାଉଛି ମନେ ପଡ଼ୁ କୁକୁର ରଖିଥିଲା କୁକୁର ପୋଷା କୁକୁର ତା ଘରେ ରହେ ତେଣୁ ପୁରା ତା ବେଡ଼୍ରେ ହିଁ ରହେ ତା ଘରେ ପୁରା ଅତ୍ୟନ୍ତ ପ୍ରିୟ ସେଦିନେ ବାହାରକୁ ମାର୍କେଟିଂ ପାଇଁ ଯାଇଛି ତାର କ'ଣ ହେଇଛି ନା ଘରେ ଛୋଟ ଛୁଆ ଥିଲା ଛୁଆଟାକୁ ଶୁଇ ଦେଇଯାଇଛି କୁକୁର ଅଛି କୁକୁର ଜଗେ ଘର ଏମିତି କୁକୁର ଶୁଇବା କି ମାର୍କେଟିଂରୁ ଫେରିଲା ବେଳକୁ ତାକୁ ପ୍ରାୟ କିଛି ସମୟ ବିତି ଯାଇଛି ଦୁଇ ତିନି ଘଣ୍ଟା ପରେ ଫେରିଛି ଯେତେବେଳେ ଆସିକି ଦେଖିଲା ବେଳକୁ କ'ଣ ହେଇଛି ଛୁଆଟା ହଁ ଛୁଆଟା ବିଛଣାରେ ନାହିଁ ଶୋଇଦେଇ ଯେଉଁ ଯାଇଥିଲା ଛୁଆ ନାହିଁ କିନ୍ତୁ ଦେଖିଲା ଯେ ପୁରା ଖଟ ପାଖରୁ ପୁରା ଏକଦମ ରକ୍ତ ପଡ଼ି 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 ଯାଇଛି ତ ଯେତେବେଳେ ଖଟ ତଳୁ ପୁରା ପଡ଼ି 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 ରକ୍ତ ଯାଇଛି ନା କୁକୁର ଯେତେବେଳେ ନେଉଳ କ'ଣ ଛୁଆ ଜଗେ ନା କୁକୁର ପ୍ରପାତ କହିଛନ୍ତି କୁକୁର ତ କୁକୁରଟା କ'ଣ କରିଛି ନା ପୁରା ଇଏ ଯାଇଛି ଯୁଆଡ଼େ ଯୁଆଡ଼େ ରକ୍ତ ପଡ଼ିଛି ରକ୍ତ ଯେତେବେଳେ ପଡ଼ିଛି ସୁଇଚ୍ ଜାଗା ପର୍ଯ୍ୟନ୍ତ ଗଲା ଦେଖିଲା ଗୋଟେ ବାଡ଼ିରେ ଗୋଟେ ଏକଦମ କ'ଣ ଜାଗାରେ ମାନେ ଗୋଟେ ଗଦା ଭିତରେ ପଶିକି ଅଛି କୁକୁରଟା ଇଏ କ'ଣ କରିଛି ନା ତା ଭିତରୁ ଇଏ ଯେତେବେଳେ ଗଲା ତ କୁକୁରଟା ବାହାରି ହେଲା ବାହାରି ହେଲା ତା ମୁହଁରେ ପୁରା ରକ୍ତ ରକ୍ତ ବୋହୁଛି ଏକଦମ ତ ସେତେବେଳେ ଇଏ ମନରେ ଡାଉଟ୍ ହେଇଗଲା ଛୁଆ ନାହିଁ ଘରେ ଇଆ ମୁହଁରେ ରକ୍ତ ଆସିକି ବାଡ଼ି ଭିତରେ ତ ମନରେ କ'ଣ ହେଲା ନିଶ୍ଚିତ କୁକୁରଟା ଛୁଆକୁ ମାରିଦେଇଛି ଏ ଗଲା ସିଧା ତା ବନ୍ଧୁକଟା ଖୋଲିକି ନେଇଗଲା ତାକୁ ପୁରା ହେଇଗଲା ଛୁଆଟାକୁ ମାରିଦେଇଛି ଆଉ କିଛି କଥା ନାହିଁ ଆଣିକି କ'ଣ କଲା ନା କୁକୁରଟାକୁ ଯେତେବେଳେ ମାରିଦେ ଇଏ ଆଇଲା ବନ୍ଧୁକଟା ନେଇକି କୁକୁରଟା କ'ଣ କଲା ଦେଖିଲା ବନ୍ଧୁକ ନେଇଗଲାଣି ଇଏ କୁକୁର ସାଙ୍ଗରେ ଏମିତି ଯାଏ ବି ଦୁଇ ଜଣ ସାରା କେତେ ଯାଇ କେତେ ମାରି ବନ୍ଧୁକର କାମ ହେଉଛି ତାକୁ ମାରିଦେବା କୁକୁର ଭଲ ଭାବେ ଜାଣିଛି କୁକୁର ବି ଚାଲା ଇଏ କୁକୁର କ'ଣ କଲା ଦେଲେ ତା ମାଲିକ ଆଇଲେଣି ତା ପାଖକୁ ତାକୁ ମାରିଦେଇଥାଏ ଇଏ କ'ଣ ସିଧା ତା ଗୋଡ଼ ଲମ୍ବା କରି ତା ମାଲିକ ଗୋଡ଼ ତଳେ ପଡ଼ିଲା କୁକୁର ପୁରା ସରେଣ୍ଡରକୁ ଶୁଇଯାଏ ନା ଜାଣିଲା ଯେ ଏଇଟା ମାରିଦେବ ମୋତେ କିନ୍ତୁ କୁକୁର ଟିକିଏ ବି ଗଲା ନାହିଁ କି ଦୌଡ଼ିଲା ବି ନୁହଁ ତା ଗୋଡ଼ ତଳେ ଶୋଇଗଲା ପୁରା ସିଧା ଶୋଇଗଲା ଆଉ ଯେହେତୁ ଶୋଇଗଲା ସେ କ'ଣ କଲା ନା ଗୁଳି ଚଲେଇଦେଲା କୁକୁରଟା ସେଇଠି ତଳିକି ମରିଗଲା ଛଟପଟି ମରିଗଲା ଯେତେବେଳେ ବନ୍ଧୁକ ଶବ୍ଦରେ ଏଠି ଛୁଆର ଚିତ୍କାର ହେଲା ଛୁଆଟା ଚିତ୍କାର କଲା ବନ୍ଧୁକ ଛୁଆ ଅଛି ଘର ଭିତରେ ଇଏ ଛୁଆକୁ କ'ଣ କରିଛି କୁକୁର ଆଶ୍ଚର୍ଯ୍ୟ ଇଏ ଦୌଡ଼ିକି ଘରକୁ ଗଲା ଛୁଆ ଚିତ୍କାର ଶୁଣିକି ଘରକୁ ଗଲାବେଳକୁ ଛୁଆ ଚିତ୍କାର ହେଉଛି ଖଟ ତଳୁ ଛୁଆର ଚିତ୍କାର ପଲଙ୍କ ତଳକୁ କୁକୁର ତାକୁ ଛୁଆକୁ ପୁରେଇ ଦେଇଛି ଆଉ ସେ ଛୁଆ ପୁରା ଅକ୍ଷତ ଅବସ୍ଥାରେ ଯେମିତି ଶୋଇଥିଲା ତାକୁ ବିଛଣା ସହ ଟିକି ନେଇକି ତାକୁ କାମୁଡ଼ିକି ନେଇକି ତା ତଳେ ପୁରେଇ ଦେଇଛି କୁକୁର ଆଉ ତାହେଲେ ରକ୍ତ ପଡ଼ିଛି କାହାର ଦୌଡ଼ିକି ଆଇଲାଣି ଆଇଲା ବେଳକୁ କ'ଣ ହେଇଛି ନା ଗୋଟେ ଶିଆଳ ଶିଆଳ କ'ଣ କରିଛି ଶିଆଳଟାକୁ କୁକୁର ମାରିଛି ତାମାନେ ରକ୍ତ ଏଠୁ ପଡ଼ିକି ଯାଇଛି ଟଣା ଦାଗ ବି ପଡ଼ିଛି ଆକ୍ଚୁଆଲି ଶିଆଳ ଯେତେବେଳେ ଘରକୁ ପଶି ଆସି ଛୋଟ ଛୁଆ ଭାବିକି ଶିଆଳ ନେଇନେବ ଛୁଆକୁ ବୋଲି କୁକୁର ଯେତେବେଳେ ଦେଖିଛି ସିଏ କ'ଣ କରିଛି ନା ଶିଆଳକୁ ତ ଆଗେ କାମୁଡ଼ିକି ଘୋଡ଼େଇଛି ଘୋଡ଼େଇଲା ବେଳକୁ ପୂର୍ବରୁ ଛୁଆକୁ କ'ଣ କରିଛି ଶିଆଳକୁ ଦେଖିକି ଛୁଆକୁ ନେଇକି କାଳେ ଧରିନେବ ବୋଲି ଆଗେ ନେଇକି ଖଟ ତଳକୁ ପୁରେଇ ଦେଇଛି ସହଜେ ବସିକି ଧରିପାରିବ ତାକୁ ସେଫ୍ଟି ରଖିଦେଇଛି ତାପରେ କାମୁଡ଼ିକି ଶିଆଳକୁ ନେଇକି ମାରି ନେଇକି ଝିମ୍ ଝିମ୍ ନେଇକି ତଳେ ମାରିଦେଇଛି
ଏମିତି କଥା ସିଏ ତା ଡ୍ୟୁଟି କରିଛି, କିନ୍ତୁ ଏଠି କଣ କଲା ନା ମାଲିକ ବୁଝିପାରିଲାନି ଯେ କୁକୁରଟା ତାର ଉପକାର କରୁଛି କି ଅପକାର କରୁଛି, ସେ ମାଲିକ ଭାବିଲା ଛୁଆକୁ ମାରିଦେଇଛି, ସେଥିପାଇଁ ସେ ତାକୁ ଫାୟାରିଂ କରିଦେଲା। ଫାୟାରିଂ କରିଦେଲା ସେତେବେଳେ କଣ ହେଲା ନା, ଯେତେବେଳେ ମାଲିକର ମନୋବଳ ପ୍ରପାତ କହୁଛନ୍ତି ଶିଷ୍ୟ ଏଇଭଳିଆ ହେବ, ଗୁରୁ ବନ୍ଧୁ ତମେ ଭୁଲ କରିନ, ତାପରେ ଗୁରୁ ଯଦି ତମକୁ ଚାହାନ୍ତି ମାରିଦେବା ପାଇଁ ତାହେଲେ ତମେ ଯୋଉଠିକି ଯିବନି, ପଳେଇବାର ନାହିଁ, ଆଉ ପୁରା ଆତ୍ମସମର୍ପଣ ସରେଣ୍ଡର, ପୁରା ସରେଣ୍ଡର କରି ଗୁରୁଙ୍କୁ, ସେ ଯଦି ସୁଇଟ ମାନେ ସୁଟ କରିଦିଅନ୍ତି ବି ସେଟା ବି ପ୍ରୋବ୍ଲେମ, ସେଇଟା ତମ ଉଦ୍ଧାର। ଏଇଭଳିଆ କୁକୁରର ଏଇ ଯୋଉ ଶିକ୍ଷା ଅନୁସାରେ ଶିଷ୍ୟ ହବା ଦରକାର, ଏଇଭଳିଆ ଲୋକ ହିଁ ଯିଏ ଆନୁଗତ୍ୟତା ଶିଖିପାରିବନି, ଭଗବାନ ଶ୍ରୀକୃଷ୍ଣଙ୍କଠୁ ଯିଏ ଆନୁଗତ୍ୟତା ନ ଶିଖିପାରିବ ତାହେଲେ ସେ କେମିତି ଗୁରୁ ହେଇପାରିବ, ଏହି ହେଉଛି କଥା। ସିଏ ପ୍ରକୃତ ଗୁରୁ ଯିଏ କ'ଣ ନା ଶିଷ୍ୟଙ୍କ ଚରଣରେ ସବୁ ଆତ୍ମସମର୍ପଣ କରିଥିବ, ସେଇଟା ହେଉଛି ଗୁରୁର ପ୍ରଧାନ ଯୋଗ୍ୟତା। ଯେ ପ୍ରକୃତ ଶିଷ୍ୟ ସେ ପ୍ରକୃତ ଗୁରୁ ହେଇପାରିବ, ସେ ତା ଉଦ୍ଧାର କରିବ ନା ସଂସାର ଜୀବଙ୍କୁ, ତାହେଲେ ତା ଗୁରୁ ସେଇଭଳିଆ ହେଇଥିବେ ନା ନିଶ୍ଚିତ, ସେ କୃଷ୍ଣଙ୍କ ବାହାରେ ସେଭଳିଆ ଆତ୍ମସମର୍ପଣ କରିଥିବ ଶରଣରେ ହେଇଥିବ। ଏ ଆମର ଆମେ ଯେମିତି କହନ୍ତି ନା କାରଣ ଅମ୍ବରୀଶ ଚରିତ୍ର, ଅମ୍ବରୀଶ ଚରିତ୍ରରେ ଦେଖୁନାହାନ୍ତି ସରେଣ୍ଡର ନେଶ ଶିଖିବା ପାଇଁ ବଳେ, ଅମ୍ବରୀଶ ଚରିତ୍ରରେ କ'ଣ ଅମ୍ବରୀଶ ପୂର୍ଣ୍ଣ ରୂପେ ସରେଣ୍ଡର ଭଗବାନଙ୍କ ନିକଟ, କିନ୍ତୁ ଦୁର୍ବାସ ଏତେ ବଡ଼ ଋଷି ସରେଣ୍ଡର ଥିଲେ କି ଭଗବାନଙ୍କ ପାଖରେ ସରେଣ୍ଡର, ଇଏ କୃତା ସୃଷ୍ଟି କରିକି ମାରିଦେଇ ଚାହିଁଲେ ଅମ୍ବରୀଶକୁ, ଅମ୍ବରୀଶ କୁଆଡ଼େ ଉଡ଼ିଲାନି, ହାତ ଯୋଡ଼ିକି ଛିଡ଼ା ହେଲେ, ହାତ ଯୋଡ଼ିକି ଛିଡ଼ା ହେଇକି ଭଗବାନଙ୍କୁ ସ୍ମରଣ କଲେ, ସୁଦର୍ଶନ ଚକ୍ର ଆଇଲେ ଅମ୍ବରୀଶକୁ ସୁରକ୍ଷା ଦେଇଦେଲେ, ଇଏ ଯେଉଁ କୃତା ରାକ୍ଷସ ସୃଷ୍ଟି କଲେ ରାକ୍ଷସୀ ମାରିକି ଦୁର୍ବାସାକୁ ଗୋଡ଼େଇଲେ, ଦୁର୍ବାସା କୁଆଡ଼େ ଗଲେ, ଇନ୍ଦ୍ର ଚନ୍ଦ୍ର ବରୁଣ ଦୁନିଆ ସମସ୍ତଙ୍କ ପାଖକୁ ଦୌଡ଼ିଲେ, ସବୁ ମନା କଲେ ରଖିପାରିବେ, ବ୍ରହ୍ମାଙ୍କ ନିକଟକୁ ଗଲେ ବ୍ରହ୍ମା ମନା କଲେ ରଖିପାରିବିନି, ବୈଷ୍ଣବ ଅପରାଧୀ ଦୌଡ଼ ବାହା ହେଇଛି ସା ଜାଗାରୁ, ତୁ ବୈଷ୍ଣବ ଅପରାଧୀ ସୁଦର୍ଶନ ଚକ୍ର ଆଇଲେ ବ୍ରହ୍ମ ଲୋକକୁ ଗଲେ ବିନା ବିନାଶ କରୁଛ ତତେ ମୁଁ ଯଦି ଆଶ୍ରୟ ଦେବି, ତୁ ଭାଗ ଭାଗ ଭାଗ, ଶିବଙ୍କ ନିକଟକୁ ଗଲେ ଶିବ ଭାଗେଇ ଦେଲେ ପଳା ପଳା ଗେଟ ଆଉଟ୍ ଲାଗଲ କରୁ, ବିଷ୍ଣୁଙ୍କ ନିକଟକୁ ବିଷ୍ଣୁ ବି ମନା କରିଦେବୁ ତତେ ରକ୍ଷା କରିବି, ତ ସେଇଥିରେ କୁହାଯାଏ ଭଗବାନ କାହିଁକି କହିବି, ଏ ଯୁକ୍ତି କଲେ କାହିଁକି ରଖିବନି ନା, ଏଇ ହେଉଛି କଥା, ମୁଁ ତୁମକୁ କେମିତି
ରଖିବି,
କେମିତି ରଖିବି ତୁମକୁ ନା, ଘଟଣା ହେଉଛି କ'ଣ ନା, ତ ଭକ୍ତ ତ ମୋ ହୃଦୟରେ ଅଛି ପ୍ରଧାନ କଥା, ଇଏ ଆର୍ଗୁମେଣ୍ଟ କଲାରେ ସିଏ ଗୃହସ୍ଥ ଲୋକ ତାକୁ ରଖିବ ମୋତେ କାହିଁ ରଖିବ, ତାକୁ ରଖିବି ସେ ଗୃହସ୍ଥ ନା ତମେ ରଖିବନି, ଆଚ୍ଛା ସେ ଗୃହସ୍ଥ ହେଇପାରେ ଅସୁବିଧା କ'ଣ, ସିଏ ଧରିଛି କାହାକୁ ତମେ ଧରିଛ କାହାକୁ, ସିଏ କାହାକୁ ଧରି, ସିଏ ଯେତେବେଳେ ତମେ କୃତା ସୃଷ୍ଟି କରି ମାତେ ଗଲ ସେ ଦୌଡ଼ିଥିଲା, କାହା ପାଖକୁ ଶିବ ବ୍ରହ୍ମା ଏ ଲୋକ ସେ ଲୋକ ବୁଲିଥିଲା ନା ଆଉ କାହାକୁ ଡାକିଥିଲା, ଦୌଡ଼ିଥିଲା ପାଦ ଉଠେଇଥିଲା, ଯେ ତମେ କାହାକୁ ଧରିଛ ନାଇଁ, ମୁଁ ତ ଘର ଦାଢ଼ି ଦାଢ଼ି ଜଟା ସ୍ତ୍ରୀ ପିଲା ଛୁଆ ଧରିଛି, ଆପଣଙ୍କର ଶରଣାଗତ ହେଇଛି, ଶରଣାଗତ କ'ଣ କେତେ ଜଣଙ୍କ ପରେ ମୋ ପାଖକୁ ଆଇଛ, କାରଣ ସମସ୍ତଙ୍କୁ ବୁଲି ବୁଲି କିଏ ରକ୍ଷା କରିପାରିଲେନି ବୋଲି ମୋ ପାଖକୁ ଆଇଛ, ମୁଁ ସମସ୍ତେ ପଠେଇଲେ ବିଷ୍ଣୁ ଛଡ଼ା କିଏ ରଖିବନି ସେତେବେଳେ ଆଇଛ, ସେ ଦୌଡ଼ିଥିଲା ଗାବ, ଏଇଟା ହେଉଛି ନିର୍ଭରଶୀଳତା, ମୁଁ କାହାକୁ ଧରିଛି, ଆଧ୍ୟାତ୍ମିକ ଜୀବନ ହେଉଛି ସେଟା, ମୁଁ କାହାକୁ ଧରିଛି, ସେ ଧରିଛି ମୋତେ ଠିକ, ସେଥିପାଇଁ ତାକୁ ଦୌଡ଼ିବା ପାଇଁ ପଡ଼ିନି, ତମ ସୁଦର୍ଶନ ସୁଦର୍ଶନ ଚକ୍ର କେବଳ ତାକୁ ସୁରକ୍ଷା ଦେଉଛି ମୋର ଶରଣାଗତ, ତେଣୁ କାହାକୁ ଆମେ ଜୀବନର ଲକ୍ଷ୍ୟ ହେଉଛି ମୁଁ କାହାକୁ ଧରିଛି, ଏଇଟା ହେଉଛି କଥା, ମୁଁ କାହାକୁ ଧରିଛି ସେଇଟା କାହାକୁ ମୁଖ୍ୟ କଥା, ମୁଁ କେତେ ଛାଡ଼ି ଦେଇଛି ସଂସାରରେ ବଡ଼ କଥା ନାହିଁ, ମୁଁ ବିଷୟ ଛାଡ଼ି ଦେଇଛି, ସେ ବାପା ମା' ଛାଡ଼ି ଦେଇଛି, ଘରଦ୍ୱାର ଛାଡ଼ି ଦେଇଛି, ଚାକିରି ଛାଡ଼ି ଦେଇଛି, ଇଏ ଛାଡ଼ି ଦେଇଛି, କେତେ କ'ଣ ଛାଡ଼ି ଦେଇଛି ଜୀବନରେ ଛାଡ଼ି ଯାଇଛି, ଧରିଛି କାହାକୁ ଆଉ କେଉଁ ଭଳିଆ ଆମେ ଧରିଛି ସେଟା ବି ଜାଣିବା ପାଇଁ ପଡ଼େ, ମୁଁ କେଉଁ ଭଳିଆ ଭାବେ ଧରିଛି, ତୁ ଦୁର୍ବାସା ଧରିନଥିଲା କି, ଇଆ ଭଳିଆ ଧରିଛି ନା ଅମ୍ବରୀଶ ଭଳିଆ ମହାରାଜଙ୍କ ଭଳିଆ ଧରିଛି, ଏଇଟା ହେଉଛି ବିଷୟ, କେତେ ଜୋର ଧରିଛି, ଭକ୍ତ ତ ସମସ୍ତେ ପାଠ ତ ସମସ୍ତେ ସ୍କୁଲରେ ପଢୁଛନ୍ତି, କିନ୍ତୁ କ୍ୱାଲିଫିକେସନ ସମସ୍ତଙ୍କର ସମାନ, ଏଇଟା ହେଉଛି ଘଟଣା, ସେ କିଏ କେତେ ଭଲ ଭାବେ ଗ୍ରହଣ କରିଛି, ଆଧ୍ୟାତ୍ମିକ ଜୀବନର ମାଲକୁ ବୁଝିକି ଗୀତା ଭାଗବତର ଶିକ୍ଷାକୁ ସାଧୁଗୁରୁଙ୍କ ଶ୍ରୀମୁଖରୁ ଶୁଣିକି କିଏ କେତେଟା ଗ୍ରହଣ କରିପାରିଛି, ଏଇଟା ହେଉଛି ମ୍ୟାଟର, ସେଥିପାଇଁ ଯିଏ ଯେଉଁ ସ୍ତରର ତାକୁ ଭଗବାନ ସେଇଭଳିଆ ମୂଲ୍ୟ ଦେବେ, ତା'ର ମାନଟା ସେଇଭଳିଆ ରହିବ, ନହେଲେ ଗୃହସ୍ଥକୁ ଅମ୍ବରୀଶ ଭଳିଆ ଭକ୍ତକୁ ଭଗବାନ ସୁରକ୍ଷା ଦେଇପାରିଲେ ଦୁର୍ବାସାକୁ ରକ୍ଷା କରିପାରିବେ, ଯାହା ମୁଁ ତତେ ରକ୍ଷା କରିବା ଚାନ୍ସ ନାହିଁ ସେଠି ଚାଲୁ, ଅମ୍ବରୀଶ ହିଁ ଯଦି ରକ୍ଷା କରିବ କରିବ ଦ୍ୱିତୀୟ ରାସ୍ତା, ଏଇଟା ହେଉଛି ସେଇଟା ହେଉଛି ଆଧ୍ୟାତ୍ମିକ ଜୀବନ, ଏ ସମୟ ହେଇଯାଇଛି ଆମେ ଯିବା ନେବା, ସେଥିପାଇଁ କୁହାଯାଏ ତପଦିବ୍ରମ ପୁତ୍ରକା ଜୟନ ସତ୍ୟମ, ସେଥିପାଇଁ କୁହାଯାଉଛି ମନୁଷ୍ୟ ଜୀବନର କର୍ତ୍ତବ୍ୟ ହେଉଛି ତପସ୍ୟା କରିବା, ଯାହାଫଳରେ ତା'ର ସବୁକିଛି ପବିତ୍ର ହେଉଛି।
ନହେଲେ ଅସଞ୍ଜ ମନ ମନ ଇନ୍ଦ୍ରକୁ ସଂଯତ କରିକି ସମ୍ପୂର୍ଣ୍ଣ ରୂପେ ବିକ୍ରି କରିବା ଗୁରୁଙ୍କ ଚରଣରେ, ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ, ନିଜର ବହୁତ ମନର ଅହମିକା ଥାଏ, ବହୁତ ଅହଂକାର ଥାଏ ଜୀବର, କର୍ତ୍ତାହମ ଇତିମନ୍ୟତେ ଭାବନାଟା ଜୀବର ବହୁତ ଅଛି, ସେଇଥିପାଇଁ ସହଜରେ ସେ ଗ୍ରହଣ କରିପାରିବନି ଭଗବାନଙ୍କୁ, ଏତେ ସହଜରେ ସବୁ କିଛି ମାନି ନେଇପାରିବନି, ସେଥିପାଇଁ ଯାହା ଜୀବନରେ ଅଛି ମୁଁ ପୂର୍ଣ୍ଣ ରୂପେ ଶରଣାଗତ କିଏ ଦେଖେ, ମୁଁ କ'ଣ ହେଇଛି ବଡ଼ କଥା ନୁହେଁ, ମୁଁ ଜୀବନରେ କେତେ ଛାଡ଼ି ଦେଇଛି ବଡ଼ କଥା ନୁହେଁ, ବଡ଼ କଥା ନୁହେଁ ମୁଁ ଭଗବାନଙ୍କ ଉପରେ କେତେଟା ନିର୍ଭର, ମୁଁ ସାଧୁଗୁରୁ ବୈଷ୍ଣବଙ୍କ ପାଖରେ କେତେଟା ଆତ୍ମସମର୍ପଣ କରିଛି, କେତେଟା ଗ୍ରହଣ କରିଛି, ମୁଁ କାହାର, ମୋତେ ଭଗବାନ ଗ୍ରହଣ କରିଛନ୍ତି, ଭଗବାନ ମୋତେ କିଏ ଗ୍ରହଣ କରିଛନ୍ତି ଆଗେ ସେଇଟା ଭାବିବା ପାଇଁ, ମୋତେ କିଏ ଗ୍ରହଣ କଲା, ସେଇଟା ହେଉଛି ଫାଷ୍ଟ କଥା। ମୁଁ ତ ଆସିଛି ଏତେ ଦିନ ହେଲା, 25-30 ବର୍ଷ ହେଲାଣି ଘରେ ଛାଡ଼ିଲିଣି, ମୋତେ ସ୍ୱୀକାର କରିଛି କିଏ, ଗ୍ରହଣ କରିଛି କିଏ, ମୋତେ ମୋ ନିର୍ବନ୍ଧ ମୁଁ ଗୁରୁଙ୍କ ପାଖରେ ନିର୍ବନ୍ଧ କରିଛି, ମୁଁ କି ମୋ ସ୍ୱାମୀ ସେବାରେ ଯେଉଁ ନିଯୁକ୍ତ ହେଇକି ମୋତେ ମୋ ସ୍ୱାମୀଙ୍କର ମନୋନୀତ ହେଇଛି ନା, ସ୍ୱାମୀ ମୋତେ ଗ୍ରହଣ କରିଛି, ଯେତେବେଳେ ମନ ସେତେବେଳେ ଭକ୍ତିଶ୍ୟାମ ପ୍ରପାତ କରୁଛନ୍ତି କ'ଣ ଯେ ଆମେ ସମସ୍ତ ଭଗବାନ ସ୍ୱୀକାର ଆମକୁ କରିଛନ୍ତି କେତେବେଳେ ବୁଝାଯିବ, ଆମେ ଯେତେବେଳେ ଆମେ ସେବା କରୁଛୁ ଆମ ସେବାଟା କୃଷ୍ଣ ଗ୍ରହଣ କରୁଛନ୍ତି ବୋଲି କେତେବେଳେ ଜାଣିବ, ମୁଁ ଯଦି କୃଷ୍ଣ ମୋତେ ଗ୍ରହଣ କରିଥାନ୍ତି ଶିବ ଶ୍ରୀକୃଷ୍ଣ ମୋ ସେବାଟା ଗ୍ରହଣ କରନ୍ତେ, ଆଉ ମୁଁ ଶ୍ରୀକୃଷ୍ଣ ଯଦି ମୋ ସେବାଟା ଗ୍ରହଣ କରିବା ତାର କାରଣ କେମିତି ବୁଝିବ, ମୋତେ ଶ୍ରୀକୃଷ୍ଣ ଭଗବାନ ଗ୍ରହଣ କରିଛନ୍ତି ବୁଝିବି କେମିତି, ନା ଯେଉଁ ଇନ୍ଦ୍ରିୟ ଦେଇକି ମୁଁ କୃଷ୍ଣଙ୍କର ସେବା କରୁଛି ସେଇ ଇନ୍ଦ୍ରିୟଟା ଯଦି କୃଷ୍ଣଙ୍କୁ ଛାଡ଼ିକି ଅନ୍ୟ କୁଆଡ଼େ ନ ଯାଉଥାଏ, ଅନ୍ୟ କିଛି ମନରେ ନ, ମୋ ମନ ଯଦି କୃଷ୍ଣ ଉପରେ ନିର୍ଭରଶୀଳ, ମୋ ମନ କୃଷ୍ଣ ଛାଡ଼ି ଅନ୍ୟ କିଛି ଚିନ୍ତା କରୁନି, ମୋ ମୋ ଚକ୍ଷୁ ଇନ୍ଦ୍ରିୟ ଯଦି ବିଷୟକୁ କେବେ ଯାଉନି, କେବଳ କୃଷ୍ଣଙ୍କ ଦର୍ଶନରେ ଅଭ୍ୟାସ ରହିଛି, ମୋ ପ୍ରତ୍ୟେକଟି ଇନ୍ଦ୍ରିୟ ସେଭଳିଆ, ମୋ ବାକ୍ ଇନ୍ଦ୍ରିୟ, ମୋ ମନ, ମୋ ଅହଂକାର, ଅହଂକାରଟା ବି ଭଗବାନଙ୍କ ସୃଷ୍ଟି ନା, ଜୀବର ତ ସୂକ୍ଷ୍ମ ଶରୀର, ମୋ ଅହଂକାରଟା ବି ମୁଁ କୃଷ୍ଣ ଦାସ ଅଭିମାନ ଯଦି ମୋ ଭିତରେ ଅଛି କି ନାହିଁ, ମୋ ଅହଂକାରଟା ଯଦି ସତ୍ତ୍ୱିକ ଅହଂକାର ଜୀବର ରହିଛି, ତ ସତ୍ୱ ଅହଂକାର କ'ଣ, ଯଦି ମୋ ଅହଂକାର ହେଉଛି ମୁଁ କୃଷ୍ଣ ନିତ୍ୟ ଦାସ, ମୁଁ କେବଳ କୃଷ୍ଣଙ୍କର ଆଉ କାହାର ନୁହେଁ, ମୋ ଭିତରେ ଦାସତ୍ୱ ଛଡ଼ା କେ ପ୍ରଭୁର ଅଭିମାନ ନାହିଁ ଅଛି କି, ନହେଲେ ପ୍ରଭୁ ଶୁଣି ଶୁଣି ମନରେ ପ୍ରଭୁ ଭାବନା ହେଇଯାଇଛି, ପ୍ରଭୁ ତ ଡାକି ଡାକି ସବୁବେଳେ ମୋ ମନରେ ଗୋଟେ ଭାବନା ହେଇଯାଇଛି, ମୁଁ ନିଶ୍ଚିତ ପ୍ରଭୁ ହେଇଯାଇଛି, ହଁ ସବୁ ପ୍ରଭୁ ଡାକିଲେ ନା ପ୍ରଭୁ ଭାବନା ହେଇଯାଇଛି, ଏଇଟା ହେଉଛି କେଉଁଟା କେଉଁଟା ହେଇଛି, କେତେଟା ରେଜଲ୍ଟ ହେଇଛି ଆମ ଭିତରେ, ସେଇଟା ହେଉଛି ଆଧ୍ୟାତ୍ମିକ, ଆଧ୍ୟାତ୍ମିକ ଜୀବନର ମାନ ନୁହେଁ ଯେଉଁ ନ ଚ ପ୍ରବଚନ, ଜଳଭରତଙ୍କ ଶ୍ଳୋକ କ'ଣ, ପ୍ରଭୁ ଗଣପି ତପସ୍ୟା ନ ଜାତି ନ ଚେଜୟା ନୈବ ନୈବ ଗୃହୋତ୍ପନ୍ନ ବା ନ ଛନ୍ଦସା ନୈବ ଜଲାଗ୍ନି ସୂର୍ଯ୍ୟ ବିନା ମହତ୍ ପଦ ରଜ ବିଷୟ, ଯେ ଭଗବାନଙ୍କୁ ଲାଭ କରିତେ ହେଲେ ନା ଗୃହସ୍ଥ ଲାଭ କରିବ, ନା ସନ୍ନ୍ୟାସୀ ନେଲେ ଲାଭ କରିହେବ, ନା କ'ଣ ବଡ଼ ତପସ୍ୟା ହେଲେ ଲାଭ କରିବ, ଏଠି ତପସ୍ୟା କଥା କହୁଛି, ନ ତପସ୍ୟା ନ ତପସ୍ୟା ତପସ୍ୟା ଦ୍ୱାରା ଲାଭ ନୁହେଁ, ନ ପ୍ରବଚନ ନ ପ୍ରବଚନ ଦ୍ୱାରା ବି ଭଗବାନଙ୍କୁ ଲାଭ କରିହେବନି, କହୁ ନା ବିନା ମହତ୍ ପଦ ରଜ ବିଷୟ, ମାନେ ଶୁଦ୍ଧ ଭଗବତ ଭକ୍ତର ଚରଣରେ ପୂର୍ଣ୍ଣ ରୂପେ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଆପଣ ଯାହା ବି ହେଇଯାଆନ୍ତୁ ଦୁନିଆରେ ଭଗବାନଙ୍କୁ ଲାଭ କରିବେନି, ବିନା ମହତ୍ ପଦ ରଜ ବିଷୟ, ଜଡ଼ ଭରତ ଏ କଥା କହୁଛନ୍ତି, କେତେ ବଡ଼ ଆପଣ ହେଇଯାଆନ୍ତୁ ସଂସାର, ଯେତେ ବଡ଼ ସୂର୍ଯ୍ୟଚନ୍ଦ୍ରରେ ତପସ୍ୟା କରିଥାନ୍ତୁ, ଯେତେ ବଡ଼ ଦେବତା ହେଇଥାନ୍ତୁ, ଦୁନିଆରେ ଯାହା ବି କିଛି ହେଇଥାନ୍ତୁ, କେବଳ ଶୁଦ୍ଧ ଭକ୍ତଙ୍କ ଚରଣ, ସେଥିପାଇଁ ପ୍ରହ୍ଲାଦ ମହାରାଜଙ୍କ ମହି ଅସାମ ପାଦ ରଜ ବିଷୟ ପାଇଁ ଭଗବାନ ଧ୍ରୁବ ବି ସେ କଥା ପ୍ରାର୍ଥନା କରିଲେ, ଭଗବାନ ଆପଣ କ'ଣ କରନ୍ତୁ ନା ଭଗବାନଙ୍କ ପାଖରେ ଥାଇକି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, କ'ଣ ମୋ ଗୁରୁଦେବ ଶ୍ରୀ ନାରଦ ଦୁଇ ଜଣ ସାର ପ୍ରାର୍ଥନା କରୁଛନ୍ତି, ମୋ ଗୁରୁଦେବ ଶ୍ରୀ ନାରଦ ମୁନିଙ୍କର ସେବା ମୋତେ ପ୍ରାପ୍ତ, ଭଗବାନଙ୍କୁ ସେବା ମାଗିନାହାନ୍ତି, ପ୍ରଭୁପାଦ ତାଙ୍କ ଭଜନରେ ସେ କଥା କୃଷ୍ଣ କୃଷ୍ଣ ତ ପୁଣ୍ୟ ବେ ଭାଇ, ଏ ପୁଣ୍ୟ କରିବେ ଯେବେ ରାଧାରାଣୀ ଖୁସି ହେବେ, ପୁଣ୍ୟ ଅତି ବୋଲି ତୋ ମାତା, ତମ ଉପରେ ରାଧାରାଣୀ ବହୁତ ଖୁସି ହେଇଯିବ, ସେଇ ସେ ମହନ୍ତ ଗୁରୁ ଜଗତରେ ମଧ୍ୟ ଗୁରୁ କୃଷ୍ଣ ସେବା ଯାହା ତୁଳନା ତୁଲ୍ୟ ନାହିଁ, ମୋ ଗୁରୁଦେବ ଭକ୍ତିନାଥ ସୁରସାଦୀ ସେ କୃଷ୍ଣ ସେବା ଯାହାର ତୁଳନା ନାହିଁ, ତାଙ୍କୁ ସେବା କରିବାର ପୁରା ପୁରା ଭଜନ କେବଳ ତା ସେବା ପ୍ରାର୍ଥନା, ହେ ଗୁରୁଦେବ ହେ କୃଷ୍ଣ ମୋତେ ମୋ ଗୁରୁଙ୍କ ସେବାରେ ମୋତେ ନିୟୋଜିତ କର, ଜୀବନ ଉତ୍ସର୍ଗ କରାନ୍ତୁ ମୋତେ ମୋ ଗୁରୁଙ୍କ ସେବା ପାଇଁ, ଜୀବନର ଲାଷ୍ଟ ଲାଷ୍ଟ ଜୀବନ ପର୍ଯ୍ୟନ୍ତ ଚେଷ୍ଟା ଚଲେଇଲେ ଗୁରୁଙ୍କ ସେବା, ଗୁରୁଙ୍କୁ ଯେତେବେଳେ ଲାଷ୍ଟ ବିଦେଶରେ ଅସଫଳ ହେଲେ ପଳେଇ ଆସିବେ, ଲାଷ୍ଟ ଜୀବନ ମୋ ଗୁରୁଦେବଙ୍କ କଥାଟା ଗୁରୁଦେବ କହିଥିଲେ ଏ ପାଶ୍ଚାତ୍ୟ ଭୂମିରେ କୃଷ୍ଣ ଭାବନା ପ୍ରଚାର କରେ, କେତେ ପ୍ରକାର ଷ୍ଟ୍ରଗଲ୍ କରେ, ଯେତେବେଳେ ଫେରି ଆସିବା ଲାଷ୍ଟ ଚିନ୍ତା କଲେ ପଳେଇ ଆସିବେ, ପୁଣି ମନରେ ଧୈର୍ଯ୍ୟକୁ ଭଗବାନଙ୍କର ପ୍ରାର୍ଥନା କରି ପୁଣି ଆଶା ବାନ୍ଧିକି ସେ ଯେଉଁ ଷ୍ଟ୍ରଗଲ୍ କରିଥିଲି ଗୁରୁଙ୍କୁ ମୋ ଗୁରୁମାନଙ୍କ କଥାକୁ ରକ୍ଷା କରିପାରିବିନି, ଯେଉଁ କାନ୍ଦିଛନ୍ତି ଜୀବନରେ ସେଇଟା ହେଉଛି ତାଙ୍କ ମାନେ ନିଷ୍ଠା, କେବଳ ଗୁରୁଙ୍କ ପାଇଁ ନିଜ ପାଇଁ ଇଚ୍ଛା କରିଥିଲେ କେବେ ସେଭଳିଆ ସକ୍ସେସ୍, କେତେ କେତେ ସନ୍ନ୍ୟାସୀ ଶିଷ୍ୟ ଥିଲେ ପ୍ରତିଷ୍ଠାନ ପ୍ରଭୁଙ୍କର କେତେ କେତେ ଶନି, ଏତେ ଜଣେ ଗୃହସ୍ଥ ଥିଲେ, ଗୃହସ୍ଥ ଜଣେ ଏତେ ବଡ଼ ତାଙ୍କ ଗୁରୁଙ୍କ ଆଦେଶକୁ ସଫଳ କଲେ, ଏତେ ଏତେ ସନ୍ନ୍ୟାସୀ ଶିଷ୍ୟ ଯାଇକି ବି ଫେରି ଆଇଲେ କାହିଁକି ବିଦେଶ ସମସ୍ତେ ଏମିତି ଆଗରୁ କେତେ ଜଣ ସନ୍ନ୍ୟାସୀ ପଠେଇଥିଲେ ସେ ପାଠ ପକେଇ ପାରୁନାହାନ୍ତି, କାହିଁକି ଜଣେ ଗୃହସ୍ଥ ପାରିଲେ କେମିତି ନା ସରେଣ୍ଡର, ସେ କେତେଟା ଗୁରୁଙ୍କ ଚରଣରେ ଗୁରୁଙ୍କ ସେବାର ମାନସିକତାଟା କେତେ ଗାଢ ଥିଲା ସେଥି ନା ଦେଖି ଆତ୍ମସମର୍ପଣଟା ବ୍ରହ୍ମଚାରୀ ସନ୍ନ୍ୟାସୀ ଗୃହସ୍ଥ ଭିତରେ କିଛି ମେଟନ୍ତି। ଏଇଟା ଅଛି ଗୃହ ପ୍ରାର୍ଥନା କରିଛନ୍ତି, ପ୍ରହ୍ଲାଦ ବି ପ୍ରାର୍ଥନା କରିଛନ୍ତି, ମୋ ୟଶାମ ପାଦ କରିଛନ୍ତି ମୋ ଗୁରୁଙ୍କ ସେବା କରିବ କୃଷ୍ଣଙ୍କ ପାଖରେ, କାହିଁକି ନା କୃଷ୍ଣ ଖୁସି ହେବେ, କୃଷ୍ଣଙ୍କୁ ସନ୍ତୋଷ କରିଥିଲେ ଏଇଟା ଗୋଟେ ରାସ୍ତା, ଏଇଟା ହେଉଛି ପରମ୍ପରା, ଏଇ ମାର୍ଗଟା କୃଷ୍ଣ ତାକୁ ସେତେବେଳେ ସ୍ୱୀକାର କରିବେ, ଏଇଟା ହେଉଛି ପରମ୍ପରା। ପରମ୍ପରାର ଧାରା ହେଉଛି କୃଷ୍ଣ କୃପାଟା ଅବରୋହ ପନ୍ଥାରେ ଶିଷ୍ୟ ପାଖକୁ ଆସେ, ସେଇଦିନଟା ପରମ୍ପରା କୃଷ୍ଣ। ସେଥିପାଇଁ ଜୀବନଟାକୁ କିଏ ବାଜି ଲଗେଇକି କିଏ କେତେଟା କୃଷ୍ଣଙ୍କ ପାଇଁ ସେବା କରିପାରିବ ଏଇଟା ହେଉଛି, କିଏ କେତେ ବାଦାନୁବାଦ ଅର୍ଥାତ ସିଏ କରିଦେଲେ ସିଏ କାହିଁ ଖାଇଗଲା, ସିଏ ବିଷୟ ପାଇଲା ବେଳକୁ ମୁଁ କାହିଁ ପାଇଲିନି, ସେବା କଲା ବେଳକୁ କାହିଁ ଆମ ଭିତରେ ଆସୁନା ଭାବନା, ହେ ହେ ସେବାଟା ସିଏ କରିଦେଲା ମୁଁ ତ କାହିଁ କରିପାରିଲିନି, ଏଇଟା ଆସୁନି, ଆସୁଛି କି ମନରେ ଭାବନାଟା, ସିଏ ବେଶୀ ସେବା କଲା ମୁଁ ସେବା, ମୁଁ ମନ କହେ ସିଏ କରିଦେଉନି ମୁଁ କାହିଁ ସବୁ କରୁଥିଲି ଆମ ଭିତରେ ବାସନା ଆସୁଛି, କିନ୍ତୁ ଖାଇଗଲା ବେଳକୁ ହେ ସିଏ ଖାଇଗଲା ମୋତେ କାହିଁ ଦେଲାନି ସେ କଥାଟା ଆସୁଛି, ହେଉଛି ନା ନାହିଁ, ଭୋଗ କଲାବେଳକୁ ସିଏ କାହିଁ ବେଶୀ ଭୋଗିଦେଲା ସିଏ କାହିଁ ବେଶୀ ସୁଖ ପାଇଲା ମୁଁ କମ୍ ପାଇଲି, ଏଇଟା କମ୍ପିଟିସନ୍ ହେଉଛି, ଏଇଟା ପ୍ରଶ୍ନ ମାନେ ସାଙ୍ଗେ ସାଙ୍ଗେ ଆର୍ଗୁମେଣ୍ଟ, ହଁ ସିଏ କାହିଁ ଏତେ ଭୋଗା, ସେବା କଲାବେଳକୁ ସିଏ ଯେ ବେଶୀ ସେବା କଲା ମୁଁ କମ୍ କଲି ସେଟା କାହିଁ ମନରେ ତ ଆସୁନି, ସିଏ ବେଶୀ ସେବା କରିଦେଲା ମୁଁ ତ କରିପାରିନି ଏ କଥାଟା କିନ୍ତୁ ମନରେ ଆସୁନି, ଆସୁକି ନା, ଏଇଟା ହେଉଛି ମୁଁ କେତେ କମ୍ କରିକି ବେଶୀ ପାଇବି ଫେଥିଲି ବିଷୟ ସୁଖ, ଏଇ ହେଉଛି ବ୍ୟତିକ୍ରମ। କିନ୍ତୁ ସୁଖଟା କହୁ ତ ବାସ୍ତବ ସୁଖ କ'ଣ, ବାସ୍ତବ ସୁଖଟା କ'ଣ କୃଷ୍ଣ ତୁମର ସେବା ହେ ଦୁଃଖ ହୁଏ ଯତ ସେଇ ତ ପରମ ସୁଖ, ସେବା ସୁଖ ଦୁଃଖ ପରମ ସମ୍ପଦ ନାଶ ହେଇ ଅବିଦ୍ୟା ଦୂରବର୍ତ୍ତ ଠାକୁର କହୁଛନ୍ତି, ସେ ସୁଖଟା ହେଉଛି ପ୍ରକୃତ ସୁଖ କ'ଣ, ସେବା ସୁଖ, ସେବା ସୁଖ ପାଇଁ ମାନେ ଜୀବନ ସୁଖ ହେଉଛି କୃଷ୍ଣ ଭଗବାନ ସେବା, ସେ ସୁଖଟା କେବେ ମିଳିବ କେତେବେଳେ ସେବା, ଗୋପୀ ମାନେ କ'ଣ କେତେ ଏତେ ଦିନ ରହିଥିଲେ କ'ଣ କୃଷ୍ଣ ସେବା ସୁଖ ପାଉନଥିଲେ ବୋଲି ଦୁଃଖୀ ହେଇଯାଉଥିଲେ, ଚନ୍ଦ୍ରାବଳୀ ପାଖକୁ ପଳେଇ ଯାଉଥିଲେ ରାଧାରାଣୀ, କୃଷ୍ଣ ସୁଖ ମୁଁ ସେବା ସୁଖ ପାଇପାରିଲିନି ବୋଲି ରାଧାରାଣୀ ମନରେ ଦୁଃଖ ହେଉଥିଲା, ଅଭିମାନ ହେଉଥିଲା କୃଷ୍ଣ ସୁଖ ସେବା ପାଇବୁ, ଏଇଥିପାଇଁ ରାଧାରାଣୀ ପ୍ରତିଯୋଗିତା ସେବା କରିବାର ପ୍ରତିଯୋଗିତା ନୁହେଁ ଈର୍ଷା, ଜଡ଼ ଜଗତର ଈର୍ଷା ନୁହେଁ, ଜଡ଼ ଜଗତର ସ୍ତ୍ରୀଙ୍କ ଭିତରେ ହେ ହେ ତାକୁ ପଳେଇଗଲା କ'ଣ ପାଇଁ, ସେ ତାକୁ ତା ସେ ସ୍ତ୍ରୀ ପାଖକୁ ପଳେଇଲା ସେ ସ୍ତ୍ରୀକୁ ସୁଖ ଦେଲା, ଭାବନାଟା କ'ଣ ସେ ସ୍ତ୍ରୀ ମାନେ ଜଡ଼ ଜଗତରେ ଦୁଇଟି ଗୋଟେ ସ୍ୱାମୀରେ ଦୁଇଟା ସ୍ତ୍ରୀ ହେଇଥିବ କମ୍ପିଟିସନ୍ ନା, ସେ ସ୍ୱାମୀ ସେ ସ୍ତ୍ରୀ ପାଖକୁ ପଳେଇଗଲା ମୋ ପାଖକୁ ଆଇଲାନି ତାକୁ ସେ ସୁଖ ପାଇଲା ମୁଁ ପାଇପାରିଲିନି, ନିଜେ ସୁଖ ପାଇପାରିଲାନି ଏର କଥା କହିବ କହିବ ନା, କିନ୍ତୁ ରାଧାରାଣୀ ଗୋପୀ ଏଇଟା ହେଉଛି ମନୋଭାବ, ଉଇଟିଲିଜି ମାନେ ଉପଯୋଗିତା ହିଁ ନୀତି, ଯେ କ'ଣ ନା ଆଧ୍ୟାତ୍ମିକ ଜୀବନ କ'ଣ ନା ସିଏ ମୁଁ ସେବା ସୁଖ ପାଇପାରିଲିନି, ମୁଁ କୃଷ୍ଣଙ୍କୁ ସେବା କରିପାରିଲିନି, ଏ ଜାଗତିକ ଲୋକ ମୁଁ ସେବା ମୁଁ ସୁଖ ପାଇପାରିଲିନି ସିଏ ତାକୁ ସୁଖ ଦେଲା, ଏଥିରେ କ'ଣ ନା ମୁଁ କୃଷ୍ଣଙ୍କୁ ସୁଖ ଦେଇପାରିଲିନି ମୁଁ କୃଷ୍ଣଙ୍କ ସେବା କରିପାରିଲିନି, ଏଇଟା ହେଉଛି କଥା, ମୋର ସେଇଟା ଦୁର୍ଭାଗ୍ୟ, ଏଇ ହେଉଛି କଥା, ମୁଁ ଏଥିରେ ଜାଗତିକ ମୁଁ ସୁଖ ପାଇପାରିଲିନି ଇଏ ଚିନ୍ତା କରୁଛନ୍ତି ମୁଁ କୃଷ୍ଣଙ୍କ ସେବା କରିପାରିଲିନି, ଏଇ ହେଉଛି ପ୍ରତିଯୋଗିତା, ଦୁଇଟା ଯାହା ଦୁଇଟା ସ୍ତ୍ରୀ ମାନେ ବ୍ୟତିକ୍ରମ ଏଇଟା ଲୋକ ବୁଝିପାରୁ ଲୋକ ଭାବୁଛି ବୋଧେ ଏକା ଜଡ଼ ଜଗତ ସହିତ ଚେତନାଟାର ପାର୍ଥକ୍ୟ ରହିଛି, ମନୋଭାବର ପାର୍ଥକ୍ୟ, ସୁଖ ପାଇବା ଆଉ ସୁଖ ଦେବା ଏଇ ହେଉଛି କଥା, ସେବ୍ୟ ଆଉ ଶ୍ଲୋକୃପାଧିକି ଅନ୍ତରାଶ୍ରମ ଭାଗବତ ମହାପ୍ରାଣ କି ସମୟବିନ୍ଦ କି ଇନ୍ଦିରା ଏକାଦଶୀ କି ମହାଦ୍ୱାଦଶୀ କି ଆଜି ଇନ୍ଦିରା ଏକାଦଶୀ ସମୟ ପକ୍ଷ ବୋଲିଥିଲି ମହାଦ୍ୱାଦଶୀ।